भगवते वासुदेवाय श्रीमद्भागवतम पंचम स्कंध द्वादश अध्याय सोपन्न निरुक्तं किति शब्द ब्रूतं असन निधनात् परमाणुबोधे अविद्या मनसा कल्पितास्ते समूहेन कृतो विशेषः एवं निरुक्तं किति शब्दभूतम् असन्निधानात् परमाणुबोधे अविद्या मनसा कल्पितास्ते तेषां संगेन कृतो विशेषः एवं निरुक्तं किति शब्दभूतम् असन्निधानात् परमाणुबोधे अविद्या मनसा कल्पितास्ते तेषां संगेन कृतो विशेषः
एवं निरुक्तं किति शब्दभूतम् असन्निधानात् परमाणुबोधे अविद्या मनसा कल्पितास्ते तेषां समूहेन कृतो विशेषः
अविद्या
मनसा कल्पितास्ते
येषां
समूहेन कृतो विशेषः एवं निरुक्तं इति शब्दभूतम्
अविद्या
कृतो विशेषः
एवं
निरुक्तं इति शब्दभूतम् असन्निधानात् परमाणुबोधे अविद्या मनसा कल्पितास्ते येषां समूहेन कृतो विशेषः
तद्वत् एवं गुरुभावे निरुक्तं मिथ्यावपि निरूपित इति शब्द इति वा पृथिवी हे शब्द भूतम् अस्तित्व असत् प्रकृतं हि निधनात् ध्वंसरु परमाणवः अणुपरमाणुगुड़िक जे जहा अविद्या बुद्धि नदरु मनसा मनरे कल्पितः कल्पित ते समाने जेषां जे मंत्र समूहेन समस्त द्वारा भूतः स्फुट न निर्मित विशेष घट घटादी शुभंगा ताहले पृथ्वीर सभ्यता होइपारे स्थिति शब्द वाच्य जावतीय पार्थिव वस्तु नाममात्र सत्य हेले सुधा मिथ्या बोली निरूपित हुए जेहेतु ताहा अति सूक्ष्म परमाणु लय होइथाए पुनश्च पृथ्वीर कारण परमाणु सकल मध्य नित्य नुहे कार्यर अनुपत्ति हुए बोली बादीगण अज्ञतावशत मन द्वारा यह सब परमाणु कर अतएव परमाणु समस्त रचित घट घटादि मध्य नित्य नुहे भारत परमाणु कहते जो मैंने परमाणु तत्व अनुसरण करती से भावती प्रोटन बा इलेक्ट्रॉन सम्मिश्रण यही भाव हो फल सब भौतिक प्रकाश संभवपर हो किंतु ये जड़ वैज्ञानिक मान परमाणु अस्तित्व कारण संबंध में अनभिज्ञ अटंती ए परिप्रेक्षी आम परमाणु को जगतर कारण बोली स्वीकार करें बुद्धिहीन व्यक्तिगण यह सब तथ्य उपस्थापन करती प्रकृत बुद्धिमता हूँ भगवान को दृश्य जगतर प्रकृत कारण बोली जानवा जन्मादिश्चत भगवान होती समस्त सृष्टि मूल कारण श्रीमद भगवदगीता दशम अध्याय आठ श्लोक कह अहम सर्वस्व प्रभु मत सर्व प्रवर्तते कृष्ण हूँ मूल कारण सर्व कारण कारण कृष्ण हूँ सर्व कारण कारण कृष्ण अणु परमाणु भूत प्रकृति कारण भगवदगीता सप्तम अध्याय चार श्लोक कह भूमि राप नल वायु कम मन बुद्धि अहंकार प्रकृति रस्तधा ভগবান হচ্ছে অন্তিম কারণ যে মানে অজ্ঞান অন্ধকারে আচ্ছন হয়ে কেবল সেই মানে হি বিভিন্ন প্রকার মনগড়া তথ্যের উপস্থাপন করে অন্য কারণ বাহার করার চেষ্টা করতে ভাগবত প্রচার স্কন্ধ এ হচ্ছে স্থান ভাগবত দশটি বিষয় রয়েছে সর্গ বিসর্গ স্থান পোষণ উদয় মন্যন্তর এইভাবে ভাবে দশটি বিষয় বর্ণনা করা যাইছে ବରହମପୁର ଗୋଟେ ସ୍ଥାନ ବରହମପୁରରେ କିଏ କୋଉ ସାହିରେ ରହୁଛନ୍ତି ନାଇଁ କିଏ କୋଉ ସାହିରେ ସବୁ ରହୁଛନ୍ତି କିଏ କୋଉ ଜାଗାକୁ ଆସୁଛନ୍ତି ସ୍ଥାନ ସମସ୍ତ ଭୌତିକ ଜଗତରେ କାହା ପାଇଁ କୋଉଟା ନିର୍ଦ୍ଦିଷ୍ଟ ଅଛି ଭୂଲୋକ ଭୂଲୋକରେ ମନୁଷ୍ୟ ବସନ୍ତି ଭୂଲୋକ ସ୍ୱର୍ଗଲୋକ ମହତ୍ଲୋକ ଜନଲୋକ ଏସବୁ ଉନ୍ନତ ଲୋକ ସବୁ ରହିଛି ଉନ୍ନତ ଜୀବମାନେ ସେଠି ରହୁଛନ୍ତି ନିମ୍ନରେ ସବୁ ସବୁ ରହିଛି ପାତାଳ ଭୂତଳ ଇତ୍ୟାଦି ପାତାଳ ଭୂତଳ ବିତଳ ଶୀତଳ ପାତାଳ ଇତ୍ୟାଦି ବିଭିନ୍ନ ପ୍ରକାର ନିମ୍ନରେ ସବୁ ସ୍ଥାନ ରହିଛି ସେଠି ସବୁ କିଏ ରହିବେ ତାହା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି କିଏ କେଉଁଠୁ ରହିବେ ତେଣୁ ଏ ସ୍ଥାନ ଆ ପରେ ବର୍ଣ୍ଣନା କରାଯିବ ପ୍ରଚାର ସମୟରେ ବର୍ଣ୍ଣନା କରାଯିବ ସେ ଭୂଗୋଳ ତାକୁ ହେଉଛି ଭୂଗୋଳ ଭୂ ହେଉଛି ପୃଥିବୀ ଭୂମି ପୃଥିବୀ ଯେଉଁ ରହିଛି ଇଏ ହେଉଛି ଗୋଳ ଆଗରୁ ଯେଉଁ ଖ୍ରୀଷ୍ଟିଆନ ମାନଙ୍କର ତାଙ୍କର ଯେଉଁ ରହିଛି ବାଇବେଲ ରହିଛି ସେଠି ବର୍ଣ୍ଣନା କରାଯାଉଥିଲା ଏ ପୃଥିବୀ ହେଉଛି କ'ଣ ନା ଇଏ ହେଉଛି ଚାରିକଣିଆ ପଦାର୍ଥ ଗୋଲ ନୁହଁ ସେମାନେ କହୁଛି ଚାରିକଣିଆ ପଦାର୍ଥ ତାପରେ ପୁଣି ସବୁ ଆସିଲା ତାଙ୍କର ସବୁ ଯେତେବେଳେ ବୈଜ୍ଞାନିକମାନେ ନୂଆ ନୂଆ ବୈଜ୍ଞାନିକ ଉଦ୍ଭାବନ କଲେ ସବୁ ଏରୋପ୍ଲେନ୍ ଇତ୍ୟାଦି ହେଲା, ତାକୁ ଜାଣିଲେ ଯେ ପ୍ରକୃତରେ ପୃଥିବୀ ହେଉଛି ଗୋଲ, ତେଣୁ ସେଇଟା ବହୁତ ସେମାନେ କହିଲେ ପୃଥିବୀ ହେଉଛି ଗୋଲ। କିନ୍ତୁ ପୃଥିବୀ ଯେ ଗୋଲ, ଏଇଟା ପରମାଣୁ ହେଉଛି, ଏଇଟା ଭୂଗୋଳ, ଭୂଗୋଳ ହେଉଛି କ'ଣ, ପୃଥିବୀ ଗୋଲ। ପୃଥିବୀରେ ଏଇ ଯେଉଁ ବୌଦ୍ଧ ଜଗତ ରହିଛି, ଏ ବୌଦ୍ଧ ଜଗତରେ କିଏ କେଉଁଠି ରହିଛନ୍ତି, ତାର ସ୍ଥାନ ସେ ବିଷୟରେ ଭାରତ ପଞ୍ଚସ୍କରେ ବର୍ଣ୍ଣନା କରାଯିବ। ତା ପୂର୍ବରୁ ଭାରତ ପଞ୍ଚସ୍କରେ ପ୍ରିୟବ୍ରତ ଗୁଡ଼ିକ ବିଷୟରେ ବର୍ଣ୍ଣନା, ପ୍ରିୟବ୍ରତ ରାଜା ପ୍ରିୟବ୍ରତ, ଏମାନେ ସମସ୍ତେ ଅଛନ୍ତି ମନୁଙ୍କ ଠାରୁ ଆସୁଛନ୍ତି। ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି, ବ୍ରହ୍ମାଙ୍କର ଗୋଟେ ଦିନ ଏତେ ବିସ୍ତାର ରହିଛି। ଆମର ଦିନ ହେଉଛି କେତେ, 12 ଘଣ୍ଟା, କିନ୍ତୁ ବ୍ରହ୍ମାଙ୍କର ଯେଉଁ ଦିନ 12 ଘଣ୍ଟା ରହିଛି, ସେ 12 ଘଣ୍ଟାର ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତା ଅଷ୍ଟମଧ୍ୟାୟରେ। ସହସ୍ର ଯୁଗ ପର୍ଯ୍ୟନ୍ତ, ହଜାରେ ଦିବ୍ୟ ଯୁଗ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ଗୋଟେ ଦିବ୍ୟ ଯୁଗ କେତେ, ସତ୍ୟ ତୃତୀୟା ଦ୍ୱାପର କଳି ଏ 4 ଯୁଗ ମିଶିଲେ ଗୋଟେ ହେଉଛି ଦିବ୍ୟ ଯୁଗ। ବର୍ତ୍ତମାନ କୋଉ ଯୁଗ ଚାଲିଛି, କଳି ଯୁଗ। କଳି ଯୁଗର ପରିମାଣ କେତେ, 4,32,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି। ଆହୁରି କେତେ ବର୍ଷ ରହିଛି, 4,37,000 ବର୍ଷ ରହିଛି କଳି ଯୁଗର ପରିମାଣ। ଆର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, 8,64,000 ବର୍ଷ। କଳି ଯୁଗର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ, 12,96,000 ବର୍ଷ। କଳି ଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ, 17,28,000 ବର୍ଷ। ଆମେ ଚିନ୍ତା କରିପାରିବା ନାହିଁ, ସତ୍ୟ ତ୍ରେତା ଦ୍ୱାପର କଳି ଏ 4 ଯୁଗ ମିଶିଲେ ହେଉଛି 43,20,000 ବର୍ଷ। ଆକୁ ଯଦି ଆମେ ହଜାରରେ ଗୁଣିବା, 432 କୋଟି ବର୍ଷ ଆସିବ। ଇଏ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନର ପରିମାଣ। ବ୍ରହ୍ମାଙ୍କର ଏଇଭଳି ଭାବରେ ଦିନ ପୁଣି ରାତି ମଧ୍ୟ ସେଇଭଳି ଭାବରେ, ତେହ ରାତ୍ର ବିଦୋଜନା ବୋଲି କୁହାଯାଇଛି, ତାଙ୍କ ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ। ଦିନ ରାତି ମିଶିଲେ ତାହେଲେ କେତେ ହେଲା, 864 କୋଟି ବର୍ଷ। ଇଏ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ସେଇଭଳି ଭାବରେ ତାଙ୍କର ମାସ ଅଛି, ବର୍ଷ ଅଛି, ଏଇଭଳି ଭାବରେ ତାଙ୍କର 100 ବର୍ଷ ଆୟୁଷ ହେଉଛି 100 ବର୍ଷ। ତେଣୁ ଏଇ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ ଆସନ୍ତି। ଇଏ ଯେଉଁ କଳ୍ପ ଚାଲିଛି ବର୍ତ୍ତମାନ, ଏଇ କଳ୍ପରେ ଯେ ପ୍ରଥମ ମନୁ ଆସିଥିଲେ, ଏଇ ଯେଉଁ ଦିନ ବି ଆରମ୍ଭ ହେଇଛି ବ୍ରହ୍ମାଙ୍କର, ଏଇ ଦିନରେ ଯେଉଁ ପ୍ରଥମ ମନୁ ଆସିଥିଲେ ସେ ହେଉଛନ୍ତି କିଏ, ସ୍ୱୟଂଭୂ ମନୁ। ସ୍ୱୟଂଭୂ ମନୁ ବ୍ରହ୍ମା ଯେତେବେଳେ ସୃଷ୍ଟି ଆରମ୍ଭ କରୁଛନ୍ତି, ସେ ବିଭିନ୍ନ ପ୍ରକାର ପ୍ରଜା ସବୁ ସୃଷ୍ଟି କରୁଛନ୍ତି। ପ୍ରଥମେ 4 କୁମାର ସୃଷ୍ଟି କଲେ, ସନତ କୁମାର 4 କୁମାର ସୃଷ୍ଟି କଲେ। ତାପରେ ଶିବଜୀ ଆସିଲେ, ତାପରେ ବିଭିନ୍ନ ମୁନି ଋଷିମାନେ ଆସିଲେ, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ତ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ କର୍ଦ୍ଦମ, ଏଭଳି ବିଭିନ୍ନ ମୁନି ଋଷିମାନେ ଆସିଲେ। କିନ୍ତୁ ସେମାନଙ୍କୁ ଯେତେବେଳେ ବ୍ରହ୍ମା କହିଲେ ତୁମେ ସୃଷ୍ଟି କର, ସେମାନେ ଏତେ ବିସ୍ତାର ଭାବରେ ସୃଷ୍ଟି କରିପାରୁନଥିଲେ। ତେଣୁ ବ୍ରହ୍ମା ପ୍ରଥମେ ମନୁ ଏବଂ ସତରୂପା ଏଇ 2 ଜଣଙ୍କୁ ସୃଷ୍ଟି କଲେ। ତାଙ୍କର ଶରୀରରୁ ଗୋଟେ ପଟୁ ମନୁ ଆସିଲେ ଏବଂ ଗୋଟେ ପଟୁ ସତରୂପା ଆସିଲେ। ମନୁ ଏବଂ ସତରୂପା ହେଉଛନ୍ତି ଭଗବାନଙ୍କର ଗୋଟେ ବିଭୂତି, ଭାଗବତ ଏକାଶଙ୍କର ବର୍ଣ୍ଣନା କରାଯାଇଛି, ସ୍ତ୍ରୀଣାମ ସତରୂପ ହଁ ପୁରୁଷାଣା ସ୍ୱାମ୍ଭୁବ, ସ୍ୱାମ୍ଭୁବ ଏବଂ ସତରୂପା ଏମାନେ ହେଉଛନ୍ତି ବ୍ରହ୍ମାଙ୍କର ବିଭୂତି, ବ୍ରହ୍ମାଙ୍କର ଅଂଶରେ ସେମାନେ ଆସୁଛନ୍ତି, ଭଗବାନଙ୍କର ଭଗବାନଙ୍କର ସେମାନେ ହେଉଛି ବିଭୂତି। ତେଣୁ ସ୍ୱାମ୍ଭୁବମାନ ଏବଂ ସତରୂପା ଏମାନଙ୍କର 3 କନ୍ୟା ଏବଂ 2 ପୁତ୍ର। 3 କନ୍ୟା କିଏ ନା, ଦେବହୂତି ଆକୃତି ପ୍ରସୂତି। ତେଣୁ ଦେବୌତିକ ବିଷୟରେ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଗଲା। ଦେବୌତି କର୍ଦ୍ଦକୁ ବିବାହ କଲେ, ତାଙ୍କର ନଅଟି କନ୍ୟା ଯାହା କଲେ, ତାପରେ ଭଗବାନ ସ୍ୱୟଂ କପିଳଦେବ ଆସିଛନ୍ତି। ସେ ନଅଟି କନ୍ୟା ସବୁ ଏଇ ବିଭିନ୍ନ ମନ୍ଦିର ସେମାନଙ୍କୁ ବିବାହ କରିଛନ୍ତି। ଦେବୌତିକ ବିଷୟରେ ବର୍ଣ୍ଣନା କରାଗଲା। ଆକୃତି ଏବଂ ପ୍ରସୂତିଙ୍କ ଭିତରେ ମଧ୍ୟ ବର୍ଣ୍ଣନା କରାଗଲା। ବର୍ତ୍ତମାନ ପୁତ୍ରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ପୁତ୍ରମାନେ ହେଉଛନ୍ତି, ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, କନିଷ୍ଠ ପୁତ୍ର ହେଉଛନ୍ତି ପୁତାମ୍ପାଦ। ପୁତାମ୍ପାଦ ବିଷୟରେ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଗଲା। ପୁତାମ୍ପାଦଙ୍କର ଯୋଉ ଗୋଟେ ପ୍ରସିଦ୍ଧ ପୁତ୍ର, ସେ ହେଉଛନ୍ତି କିଏ? ଧ୍ରୁବ ମହାରାଜ, ଯିଏକି ଛଅ ମାସରେ ଭଗବାନ ପ୍ରାପ୍ତ ହେଇଥିଲେ। ପାଞ୍ଚ ବର୍ଷ ପିଲା, ଏକ ପିଲା କେତେ ବର୍ଷ? ତିନି ବର୍ଷ ନା ଦୁଇ ବର୍ଷ? ପାଞ୍ଚ ବର୍ଷର ପିଲା, କିନ୍ତୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତାଙ୍କ ବିମାତା ଯେତେବେଳେ କହିଦେଲେ, ନା ନା ତୁ ପିତାଙ୍କ କୋଳରେ ବସିପାରିବୁନି, କାହିଁକି ପିତାଙ୍କ ଯୋଉ ଦୁଇ ଜଣ ରାଣୀ ଥିଲେ, ଜ୍ୟେଷ୍ଠ ରାଣୀ ହେଉଛନ୍ତି ସୁନୀତି, କନିଷ୍ଠ ରାଣୀ ହେଉଛନ୍ତି ସୁରୁଚି। ସୁରୁଚିର ପୁଅ ହେଉଛି ଉତ୍ତମ। ଉତ୍ତମ ପିତାଙ୍କ କୋଳରେ ବସିଛି, ଦେଖିକିରି ଧ୍ରୁବଙ୍କର ମଧ୍ୟ ଇଚ୍ଛା ହେଲା, ସେ ମଧ୍ୟ ପିତାଙ୍କ କୋଳରେ ବସିବେ। ରାଜ ସିଂହାସନ, ବଡ଼ ସିଂହାସନ ଅଛି, ସେ ବସିଛନ୍ତି। ସେ ବସିବାକୁ ଯାଉଛନ୍ତି, ସେତେବେଳେ ତାଙ୍କର ବିମାତା ମନା କରିଦେବ, ସେଇଥିରୁ ତାଙ୍କ କ୍ରୋଧ ଯାହା ହେଲା। ତେଣୁ ସେ ତାଙ୍କ ମାଆଙ୍କ ପାଖକୁ ଯେତେବେଳେ ଯାଇଛନ୍ତି, ତାଙ୍କ ମା କହିଲେ, ତମେ ଯଦି ଭଗବାନଙ୍କର ଆରାଧନା କରିବ ତାହେଲେ ତମର ସମସ୍ତ କାମନା ପୂରଣ ହେବ। ତେଣୁ ସେ ପଚାରିଲେ, ଭଗବାନ କେଉଁଠି ଅଛନ୍ତି? ତାଙ୍କ ମା କହିଲେ, ମୁଁ ତ ଜାଣିନି, କିନ୍ତୁ ମୁଁ ଶୁଣିଛି ମୁନି ଋଷିମାନେ ଭଗବାନ ପ୍ରାପ୍ତ ହେବା ପାଇଁ ଅରଣ୍ୟକୁ ଯାଆନ୍ତି, ଜଙ୍ଗଲକୁ ଯାଆନ୍ତି। ତେଣୁ ସେ ପାଞ୍ଚ ବର୍ଷରେ ବାଳକ ହେଇକି ମଧ୍ୟ ସେ ଚାଲିଲେ ଭଗବାନ ପାଇବା ପାଇଁ। ଯେଉଁମାନେ ଭଗବାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି, ଭଗବାନ ତାଙ୍କ ଆସିବା ମାନେ ତାଙ୍କ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ମଧ୍ୟ ବ୍ୟବସ୍ଥା କରନ୍ତି। କିଭଳି ବ୍ୟବସ୍ଥା କରନ୍ତି? ମାନେ ଗୁରୁଙ୍କୁ ପ୍ରେରଣା କରନ୍ତି। ଧ୍ରୁବ ମହାରାଜ ଯେତେବେଳେ ଯାଉଛନ୍ତି, ଏକୁଟିଆ ବାଳକ, ପାଞ୍ଚ ବର୍ଷର ବାଳକ, ଛୋଟ ପିଲା କିଏ ଯାଇପାରିବ? କିନ୍ତୁ ତାଙ୍କର କ୍ଷତ୍ରିୟ ପିଲା, ତେଜ ରହିଛି ତାଙ୍କର, କ୍ରୋଧ ରହିଛି ବିମାତଙ୍କ ଉପରେ, ସେଥିପାଇଁ ସେ ଯାଉଛନ୍ତି, ନା ମୁଁ ଯେମିତି ହେଲେ ଯିବି, ଭଗବାନ ପ୍ରାପ୍ତ ହେବି, ମୋର ଯେଉଁ ଇଚ୍ଛା ଅଛି। ତାଙ୍କର ଇଚ୍ଛା ହେଲା ଯେ ଗୋଟେ ବିରାଟ ରାଜ୍ୟ, ଯେଉଁ ରାଜ୍ୟ କି ତାଙ୍କର ପିତା ଉତ୍ତାନ ପଦ ପ୍ରାପ୍ତ ହେଇନାହାନ୍ତି। ତାଙ୍କର ପିତାଙ୍କର ପିତା କିଏ? ସ୍ୱୟଂ ମନୁ, ସିଏ ପ୍ରାପ୍ତ ହେଇନାହାନ୍ତି। ତାଙ୍କର ପିତାଙ୍କର ପିତାଙ୍କର ପିତା କିଏ? ବ୍ରହ୍ମା, ସିଏ ମଧ୍ୟ ପ୍ରାପ୍ତ ହେଇନାହାନ୍ତି। ସେ ରାଜ୍ୟ ତାଙ୍କର ଦରକାର। ତେଣୁ ସେ ଗଲେ ବୃନ୍ଦାବନରେ। ଆପଣ ଯିବେ, ଯେଉଁମାନେ ବୃନ୍ଦାବନ ପରିକ୍ରମା କରୁଛନ୍ତି, ସେମାନେ ଦେଖିବେ ରହିଛି ମଧୁବନ। ମଧୁବନରେ ଗୋଟେ ସ୍ଥାନ ରହିଛି, ସେ ହେଉଛି ଧ୍ରୁବ ପିଲା ବୋଲି କୁହାଯାଉଛି। ଧ୍ରୁବ ସେଇଠି ବସି ତପସ୍ୟା କରିଥିଲେ, ଛଅ ମାସ ତପସ୍ୟା କରି ଭଗବାନ ପ୍ରାପ୍ତ ହୋଇଥିଲେ। ତେଣୁ ଭଗବାନ ତାଙ୍କୁ ଦେଲେ ଧ୍ରୁବ ରୂପ ଦେଲେ। ଯେଉଁମାନେ ରାତିରେ ଜାହାଜ ଯେଉଁମାନେ ଚଳୁଛନ୍ତି, ଜାହାଜ ନାବିକମାନେ, ସେମାନେ ରାତିରେ ତ ଆଉ ସୂର୍ଯ୍ୟ ନାହାନ୍ତି, ଧ୍ରୁବ ତାରାକୁ ଦେଖିକିରି ଦିଗ ନିର୍ଣ୍ଣୟ କରନ୍ତି। ଆଜିକାଲି ତ କମ୍ପାସ ହେଇଗଲାଣି, କମ୍ପାସରେ ଯେଉଁ ଧ୍ରୁବ ତାରା ଯେଉଁ ଉତ୍ତର ଦିଗରେ ରହିଛନ୍ତି, କମ୍ପାସଟା ସେଇ ଦିଗ ପହଞ୍ଚିବ, ଏଇଟା ହେଉଛି ଉତ୍ତର ଦିଗ। ଧ୍ରୁବ ଲୋକ ରହିଛି, ଯେଉଁଠି ଧ୍ରୁବ ଲୋକରେ ଧ୍ରୁବ ରହିଛନ୍ତି, ଏବଂ ତାଙ୍କର ଯେଉଁ ସହଚରମାନେ ରହିଛନ୍ତି, ତାଙ୍କ ମା ରହିଛନ୍ତି, ତାଙ୍କର ଅନ୍ୟାନ୍ୟ ଯେଉଁମାନେ ଧ୍ରୁବ ଲୋକକୁ ଯିବା ପାଇଁ ଚାହୁଁଛନ୍ତି, ସେମାନେ ଧ୍ରୁବ ଉପରେ ଆରାଧନା କରେ, ସେମାନେ ସେଇ ଧ୍ରୁବ ଲୋକକୁ ଯିବେ। ଏଇ ଧ୍ରୁବଙ୍କ ବିଷୟରେ ବା ତାଙ୍କର ପିତା ଉତ୍ତାନ ବିଷୟରେ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଗଲା। ତେଣୁ ବର୍ତ୍ତମାନ ରହିଲେ ଆଉ କିଏ? ପ୍ରିୟବ୍ରତ ରହିଲେ। ଯଦିଓ ପ୍ରିୟବ୍ରତ ହେଉଛନ୍ତି ସ୍ୱାଧୁମାନଙ୍କର ଜ୍ୟେଷ୍ଠ ସନ୍ତାନ, କିନ୍ତୁ ସେ ନାରଦ ମୁନି ତାଙ୍କର ଗୁରୁଙ୍କର ମାନେ ଶିକ୍ଷା ପ୍ରାପ୍ତ ହେଇକିରି ସେ ସଂସାର କରିବା ପାଇଁ ଚାହୁଁନଥିଲେ, ସନ୍ନ୍ୟାସ ହେଇଯାଇଥିଲେ। କିନ୍ତୁ ଯେତେବେଳେ ଉତ୍ତାନ ପାଠ ଚାଲିଗଲେ, ତାପରେ ସ୍ୱାଧୁମାନ ଚାହିଁଲେ ତାଙ୍କର ଜ୍ୟେଷ୍ଠ ପୁତ୍ର ମଧ୍ୟ ଶାସନ କରନ୍ତୁ, କିନ୍ତୁ ସେ ଚାହୁଁନଥିଲେ ରାଜ୍ୟ ଶାସନ କରିବେ, ପ୍ରଜା ଉତ୍ପନ୍ନ କରିବେ ବା ସ୍ତ୍ରୀ ଗ୍ରହଣ କରିବେ, ଏସବୁ ଚାହୁଁନଥିଲେ। କିନ୍ତୁ ବ୍ରହ୍ମା ଆସିକି ତାକୁ ନାରଦ ମୁନି ବ୍ରହ୍ମା ଏମାନେ ସବୁ ଆସି ତାଙ୍କୁ ଉପଦେଶ ଦେଲେ, ତେଣୁ ସେ ପୁଣି ବିବାହରେ ସଂସାର କଲେ, ରାଜଶାସନ କଲେ। ତାଙ୍କର ପୁତ୍ର ହେଉଛନ୍ତି କିଏ ନା ଆଗ୍ନେୟ, ରେବତୀର ପୁତ୍ର ହେଉଛନ୍ତି ଆଗ୍ନେୟ। ଏ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ସବୁ। ଆଗ୍ନେୟର ପୁତ୍ର ହେଉଛନ୍ତି ନାଭି, ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭ ଦେବ, ଯିଏକି ଜଣେ ଭଗବାନଙ୍କର ଅବତାର। ଋଷଭ ଦେବ ହେଉଛନ୍ତି ଭଗବାନଙ୍କର ଅବତାର। ଏଇ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ତାଙ୍କ ସବୁ ବହୁତ ଶିକ୍ଷା ରହିଛି। ତାଙ୍କର ଶହେ ପୁତ୍ର, ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯାହାଙ୍କ ନାମ ଅନୁସାରେ ଆମେ ଏ ପୃଥିବୀକୁ ଭାରତ ବୋଲି କହିଦେଉଛେ। ଆମେ ବର୍ତ୍ତମାନ ଭାରତ ବୋଲି କହିଲେ ରହୁଛେ କ'ଣ, ଜାମ୍ମୁ କାଶ୍ମୀର କନ୍ୟାକୁମାରୀ ଏତିକି ଭାରତରେ ରହୁଛେ, କିନ୍ତୁ ପ୍ରକୃତରେ ଭାରତ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା। ତେଣୁ ଭରତ ମୁନିଙ୍କର, ଭରତଙ୍କର ନାମ ଅନୁସାରେ ଏ ଭାରତ ବର୍ଷ ହେଇଛି। ତେଣୁ ସେ ଭରତ ମୁନି, ଭରତ ରାଜା ଭରତ, ସେ ବହୁତ ଯୁବକ ଅବସ୍ଥାରେ ସେ ସାମ୍ରାଜ୍ୟ ତ୍ୟାଗ କରିକି ଜଙ୍ଗଲକୁ ଚାଲିଯାଇଥିଲେ। ତାଙ୍କ ପିତା ଋଷଭ ଦେବ ତାଙ୍କୁ ଉପଦେଶ ଦେଇଥିଲେ, ନାୟମ ଦେହ ଦେହ ଭାଦାନ ଲୋକେ କଷ୍ଟାନ କାମାନ ଆଭତେ ବିଭୁଜାଙ୍ଗେ ତପୋଦିବ୍ୟମ ପୁତ୍ରକାଦେନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁନନ୍ତମ। ମନୁଷ୍ୟ ଜୀବନ ବହୁତ ନିର୍ଦ୍ଦିଷ୍ଟ, ଏଇ ଯୋଉ ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ନୁହଁ, ପଶୁପକ୍ଷୀମାନେ ମଧ୍ୟ ତାଙ୍କର ଶରୀରର ଆବଶ୍ୟକତା ଚେଷ୍ଟା କରୁଛନ୍ତି। କିନ୍ତୁ ଜଣେ ଯଦି ମନୁଷ୍ୟ ଜୀବନ ପ୍ରାପ୍ତ ହେଇ ସେଇ ପଶୁଭଳି ଜୀବନଯାପନ କଲା, ତାହେଲେ ତାର ମନୁଷ୍ୟ ଜୀବନ ବେକାର ହେଇଗଲା। ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି କ'ଣ ନା ତପୋ ଦିବ୍ୟମ, ଭଗବାନ ପ୍ରାପ୍ତ ହେବା ପାଇଁ ତପସ୍ୟା କରିବାକୁ ପଡିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଭଗବାନଙ୍କ ନାମ ଗ୍ରହଣ କରିବା, ଏଗୁଡ଼ି ତପସ୍ୟା। ଏକାଦଶୀ ଇତ୍ୟାଦି ପ୍ରତ ପାଳନ କରିବା, ଏଗୁଡ଼ି ତପସ୍ୟା। ପ୍ରଭୁ ମହାରାଜ କହୁଛନ୍ତି କଳିଯୁଗରେ ଆମେ କିଛି ତପସ୍ୟା କରିପାରିବା ନାହିଁ। ଯେମିତି ଜଡ଼ ଭରତଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ଭରତ ମହାରାଜ ସେ ଯୁବକ ବୟସରେ ତ୍ୟାଗ କରିଦେଲେ, ସାମ୍ରାଜ୍ୟ ତ୍ୟାଗ କରିକିରି ତପସ୍ୟା କରିବାକୁ ଯାଇଥିଲେ, ଜଙ୍ଗଲକୁ ଚାଲିଯାଇଥିଲେ। ସେ ସମୟରେ ବହୁତ ତପସ୍ୟା, ଉଚ୍ଚ ତପସ୍ୟା ସବୁ କରୁଥିଲେ, କିନ୍ତୁ ଆମେ କଳିଯୁଗରେ ସେ କରିପାରିବାନି। କଳିଯୁଗରେ ଚାରୋଟି ତପସ୍ୟା ରେକମେଣ୍ଡ ହେଇଛି, ଅନୁମୋଦିତ ହେଇଛି। କ'ଣ କ'ଣ? ସକାଳୁ ଉଠିବା, ବ୍ରହ୍ମ ମୁହୂର୍ତ୍ତରେ ଉଠିବା, ଏ ଗୋଟେ ତପସ୍ୟା। ସୂର୍ଯ୍ୟ ଉଦୟ ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏଇଟା ଆମେ ମଙ୍ଗଳ ଆଡ଼କୁ ହେଉଛି। ଇସ୍କନ ଭାରତ ପୃଥିବୀ ସାରା ଯେତେ ସେଣ୍ଟର ଅଛି ସବୁଠି ଆପଣ ଯିବେ 4:30 ମଙ୍ଗଳ ଆଡ଼କୁ। ତେଣୁ 4 ଉଠି ଯେଉଁମାନେ ସ୍ନାନ ଇତ୍ୟାଦି ସାରି ଯେ ମଙ୍ଗଳ ଆଡ଼ କରୁଛନ୍ତି, ସେମାନେ ଗୋଟେ ତପସ୍ୟା ହେଉଛି। ଏବଂ 4 ଯେଉଁ ରହିଛି ପାପର ସ୍ଥାନ, ଦିଉତମ ପାନମ ସ୍ତ୍ରୀୟମ ସୁନା, ଦିଉତମ କହିଲେ ଚାଷ ପଶା କେଳ ଜୁଆ କେଳ ଇତ୍ୟାଦି ସବୁ ଦିଉତମ, ପାନମ ଯେତେ ପ୍ରକାର ନିଶା ଦେବ ରହିଛି, ସ୍ତ୍ରୀୟମ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଜୀବ ହତ୍ୟା ବା ମାଛ ମାଂସ ଆମିଷ ଗ୍ରହଣ। ଏଇ 4 ଜଣେ ଯଦି ମୁକ୍ତ ରହୁଛି ତାହେଲେ ସେ ତପସ୍ୟା କଳିକାଳରେ ଏଇଟା ବଡ଼ ତପସ୍ୟା। ଏତିକି କରିପାରୁନାହାନ୍ତି ବୋଲି ଅଧିକାଂଶ ଲୋକ ଆସୁନାହାନ୍ତି ଇସ୍କନ, ଏତେ ସବୁ କିଏ କରିବ, ପାନ କିଏ ଛାଡ଼ିବ, ଯାହା କିଏ ଛାଡ଼ିବ, ଏ ଛାଡ଼ିପାରୁନାହାନ୍ତି ଇସ୍କନ, ଇସ୍କନ ଭକ୍ତ ହେଇପାରୁନାହାନ୍ତି, ସେଥିପାଇଁ ଛାଡ଼ିବାକୁ ପଡିବ। ଏ ତପସ୍ୟା ଭଗବାନ ପାଇବା ପାଇଁ ତପସ୍ୟା କରିବାକୁ ପଡିବ। ତେଣୁ ଭରତ କ'ଣ କଲେ ନା ତାଙ୍କର ଯୁବକ ଅବସ୍ଥାରେ ତାଙ୍କର ପୁତ୍ର ସାମ୍ରାଜ୍ୟ ପ୍ରଦାନ କରି ସେ ଚାଲିଗଲେ ତପସ୍ୟା କରିବା ପାଇଁ। ତେଣୁ ସେଇ ତପସ୍ୟା କରୁଥିବା ସମୟରେ ଆଗକୁ ବର୍ଣ୍ଣନା କରାଯାଇଛି, ଗୋଟେ ହରିଣ ପ୍ରତି ତାଙ୍କର ଆସକ୍ତି ଆସିଗଲା। ତେଣୁ ହରିଣ ପ୍ରତି ଆସକ୍ତି ଆସିକିରି ଯେତେବେଳେ ମୃତ୍ୟୁ ସମୟ ଆସିଗଲା ତାଙ୍କର, ବହୁତ ଉନ୍ନତ ସ୍ତରକୁ ଯାଇଥିଲେ ସେ ଭରତ ମହାରାଜ, ଭଗବାନଙ୍କ ସହିତ ସିଧାସଳଖ କଥା ହଉଥିଲେ ସେ ଭାବସ୍ତେ, ସେଟା ହେଉଛି ଭାବସ୍ତର ବୋଲି କହିହେଉଛି। ଏମିତି କଥା ହେଉଛେ ସେମିତି ଭଗବାନ ଭଗବାନ ଭକ୍ତର ସେଇଭଳି କଥାବାର୍ତ୍ତା ଚାଲେ, ଭାବର ଆଦାନ ପ୍ରଦାନ ଚାଲେ, ତାକୁ ଭାବସ୍ତର ବୋଲି କହିହେଉଛି। ତ ସେ ସ୍ତରକୁ ଯାଇଥିଲେ, କିନ୍ତୁ ସେ ସ୍ତର ମଧ୍ୟ ତାଙ୍କର ପତନ ହେଇଗଲା। କାହିଁକି ନା ଗୋଟେ ହରିଣ ଛୁଆ ପ୍ରତି ଆସକ୍ତି ତାର ଆସିଲା, ତାଙ୍କର ଆସିଲା। ତାହେଲେ ସେ ସନ୍ଧ୍ୟା ବନ୍ଦନ କରୁଛନ୍ତି, ଭଗବାନଙ୍କର ଗାୟତ୍ରୀ କରିବା ପାଇଁ ବସିଛନ୍ତି, ଗାୟତ୍ରୀ ଶେଷ ହେଲା ପରେ ବସିକି ଦେଖୁଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖୁଛନ୍ତି। ସେ ସମୟରେ ଯେଉଁ ନଦୀ ରହିଛି, ସେ ନଦୀରେ ଗୋଟେ ହରିଣଟେ, ଗୋଟେ ବାଘ, ସିଂହର ଗୋଟେ ନାଦ ଶୁଣିକିରି, ସିଂହ ନାଦ ଶୁଣିକିରି ବାଘଟେ, ସେ ହରିଣଟେ ସେ ନଦୀର ଜଳକୁ ଝାମ୍ପ ଦେଇକିରି ସେ ସୁଅରେ ବହି ଯାଉଥିଲା। ଏବଂ ସେଇ ବହି ଗଲାବେଳେ ସେଇ ସମୟରେ ସେ ହରିଣର ସେ ତାର ଗର୍ଭରେ ଗୋଟେ ସନ୍ତାନ ଥିଲା, ସେ ହରିଣ ପ୍ରସବ କରିଛି ଏବଂ ସେ ହରିଣଟି ବହି ଯାଇକିରି ମୃତ୍ୟୁବରଣ କଲା। ଏ ଛୋଟ ପିଲାଟି କ'ଣ କରିବେ? ଭରତ ମହାରାଜ ଚିନ୍ତା କରୁଛନ୍ତି, ବର୍ତ୍ତମାନ ମୋର କର୍ତ୍ତବ୍ୟ ହେଉଛି ଆକୁ ଉଦ୍ଧାର କରିବା, ତାଙ୍କ ଆଗରେ ସେ ପିଲାଟି ମୃତ୍ୟୁବରଣ କରିବ, ନହେଲେ ଯଦି ଉଦ୍ଧାର ନ କରିବେ ତେଣୁ ସେ ଜଳ ଭିତରେ ବସି ତାକୁ ଉଦ୍ଧାର କରେ। କିନ୍ତୁ ଉଦ୍ଧାର କରି ତାଙ୍କ ପ୍ରତି ତାଙ୍କର ଆସକ୍ତି ଆସିଗଲା, ଏତେ ଆସକ୍ତି ଆସିଗଲା ଯେ ଭଗବାନଙ୍କୁ ଯେଉଁ ଆରାଧନା କରୁଥିଲେ, ମହାମନ୍ତ୍ର ଜପ କରୁଥିଲେ, ଗାୟତ୍ରୀ କରୁଥିଲେ, ତ୍ରିସନ୍ଧ୍ୟା କରୁଥିଲେ, ଭଗବାନଙ୍କୁ ଧ୍ୟାନ କରୁଥିଲେ, ଏସବୁ ଭୁଲିଗଲେ। ସବୁବେଳେ ଚିନ୍ତା କରି ସେ ହରିଣ ଛୁଆ କୁଆଡ଼େ ଗଲା, ମୋ ଛୁଆ ହରିଣ ଛୁଆ, ତାକୁ କାଳିବାଗ ଖାଇଦେବ, କୁକୁର ଖାଇଦେବ, ଏଇଟା ଖାଇଦେବ, ଏଇଭଳି ଭାବରେ ସେ ଜପ କଲାବେଳେ ଆମର କ'ଣ ହଉଛି? ଭଗବାନଙ୍କୁ ସେ ଚିନ୍ତା ଆସୁଛି କି? ବିଭିନ୍ନ ପ୍ରକାର ଚିନ୍ତା ଆସୁଛି, ଘର କଥା ଚିନ୍ତା, ବିଭିନ୍ନ ପ୍ରକାର ଚିନ୍ତା ଆସୁଛି, କିନ୍ତୁ ଭଗବାନଙ୍କୁ ସେ ଚିନ୍ତା କେତେ ଆମର ହେଇପାରୁଛି? ସେହିଭଳି ଭାବରେ ଭରତ ମହାରାଜଙ୍କର ଏ ଯେଉଁ ହରିଣ ଆସକ୍ତି ରହିଥିଲା ମୃତ୍ୟୁ ସମୟରେ ମଧ୍ୟ, ସେ ହରିଣ ଚିନ୍ତା କରି ସେ ମୃତ୍ୟୁବରଣ କଲେ। ଆଜି ପ୍ରଭୁ ଆମେ କହିଛନ୍ତି ମନ୍ଦିରରେ ପଡ଼ିଯାଉ ରତ୍ନାକର ପ୍ରଭୁ, ଆପଣମାନଙ୍କୁ କିଛି ଭଗବତ ଗୀତା ବିଷୟରେ କହିବା। ଭଗବତ ଗୀତା ବର୍ତ୍ତମାନ ଜୟନ୍ତୀ, ଗୀତା ଜୟନ୍ତୀ ଶେଷ ହେବେ 2 ତାରିଖରେ ଏବଂ ଗୀତା ମାରାଥନ ବର୍ତ୍ତମାନ ଚାଲିଛି। ଆମେ ଭଗବତ ଗୀତା ବିଷୟରେ କିଛି ଆପଣମାନଙ୍କୁ କହିବୁ। ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଅନ୍ତକାଳେ ମାମେବ ଜଞ୍ଜନ ଭାବି ସ୍ମରଣ ଭାବ ତେଜନ୍ତେ କୈବରଂ ତମ ତମେ ବି କୌନ୍ତେ ସଦାତ ଭାବ ଭାବିତ। ଆମର ମାନବ ଜନ୍ମର ପରୀକ୍ଷା କେତେବେଳେ ଆସିବ? ମୃତ୍ୟୁ ସମୟରେ, ଅନ୍ତିମ ସମୟ ପରୀକ୍ଷା ସମୟ। ଆମେ କେତେ ଏକାଦଶୀ ବ୍ରତ କରିଛେ, କେତେ ଭଗବାନଙ୍କ ନାମ ନେଇଛେ, କେତେ ତପସ୍ୟା ସବୁ କରିଛେ, କେତେ ବେଦ ଅଧ୍ୟୟନ କରିଛେ ବା ଶାସ୍ତ୍ର ଅଧ୍ୟୟନ କରିଛେ, ତାର ଫଳ କେତେବେଳେ ଜଣାପଡ଼ିବ? ମୃତ୍ୟୁ ସମୟରେ, ଅନ୍ତିମ ସମୟରେ। ଯଦି ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କ ଚିନ୍ତା ଆସିଲା, ତାହେଲେ ବୁଝିବାକୁ ପଡ଼ିବ ଯେ ଆମର ମାନବ ଜନ୍ମ ସାର୍ଥକ ହେଲା। କିନ୍ତୁ ଯଦି ଭଗବାନଙ୍କ ସ୍ମରଣ ନ ଆସିଲା, ତାହେଲେ ଯେଉଁ ଚିନ୍ତା ଆସିବ ସେଇ ଅନୁସାରେ ପରଜନ୍ମ ହେବ। ତେଣୁ ଭରତ ମହାରାଜ ସେଇ ହରିଣ ବିଷୟରେ ଚିନ୍ତା କରି ମୃତ୍ୟୁବରଣ କଲେ। ମୃତ୍ୟୁବରଣ ସମୟରେ ସେ ଚିନ୍ତା କରୁଥିଲେ ହରିଣ ମୋର କୁଆଡ଼େ ଗଲା, ଛୁଆଟି କୁଆଡ଼େ ଗଲା, ଏଇ ବିଷୟରେ ଚିନ୍ତା କରୁଥିଲେ। ଚିନ୍ତା କରି ମୃତ୍ୟୁବରଣ କଲେ, ତେଣୁ ପରଜନ୍ମରେ ସେ ଗୋଟେ ହରିଣ ହେଇକି ଜନ୍ମ ହେଲେ। କିନ୍ତୁ ଆମେ ଭଗବତ ଭକ୍ତି ମାର୍ଗରେ ଯାହା କରିଛେ ସେ କେବେ ନଷ୍ଟ ହେବ, ଆମର ଗୋଟେ କଥା ନେଇଯାଇପାରେ, କିନ୍ତୁ ଆମେ ଭଗବତ ଭକ୍ତି ମାର୍ଗରେ ଯେତିକି ଆମେ କରିଛେ, ନେହାବିତ୍ର ନାଶସ୍ତି ପ୍ରତ୍ୟେକ ସ୍ୱଳ୍ପ ଅଭ୍ୟାସ ଧର୍ମସ ପ୍ରାୟତି ମନ୍ତୁ ଭୟା। ଆମେ ଯେତିକି ହରିନାମ ସଂକୀର୍ତ୍ତନ କରିଛେ, ଯେତିକି ବ୍ରତ ଇତ୍ୟାଦି ଉପାସ ପାଳନ କରିଛେ, ଏକାଦଶୀ ବ୍ରତ ଇତ୍ୟାଦି କରିଛେ, ଯେତିକି ଯାହା ସବୁ ଧର୍ମ କାର୍ଯ୍ୟ କରିଛେ, ସେ କେବେ ହେଲେ ନଷ୍ଟ ହେବ, ସେଟା ଗଚ୍ଛିତ ହେଇକି ରହିବ। ତେଣୁ ଭରତ ମହାରାଜ ଯଦିଓ ମୃତ୍ୟୁବରଣ କଲେ ଏବଂ ମୃତ୍ୟୁ ପରେ ସେ ଗୋଟେ ହରିଣ ଶରୀର ପ୍ରାପ୍ତ ହେଲେ, କିନ୍ତୁ ସେ ଆମ ପୂର୍ବଜନ୍ମ କଥା ମନେ ଥିଲା। ଆମର କାହାର ପୂର୍ବଜନ୍ମ କଥା ମନେ ଅଛି? ଆମ ପୂର୍ବଜନ୍ମ କ'ଣ ଥିଲେ? କିନ୍ତୁ ଆମେ ପୂର୍ବଜନ୍ମରେ ମନୁଷ୍ୟ ଥିଲେ ଏବଂ ମନୁଷ୍ୟରେ ଭଗବାନଙ୍କର ଆରାଧନା କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ କରିଥିଲେ ବୋଲି ଏ ଜନ୍ମରେ ବର୍ତ୍ତମାନ ଏଇ ସଂସ୍ଥାକୁ ଆସିଲେ, ଏଇଠି ଭଗବାନ ନାମ କରୁଛେ, ଜପ କରୁଛେ, ଏସବୁ ବର୍ତ୍ତମାନ ଆମକୁ ସୁଯୋଗ ମିଳିଛି। ତେଣୁ ଏଇ ଜନ୍ମରେ ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍। ଏଇ ଜନ୍ମରେ ଆମେ ଚେଷ୍ଟା କରିବା କଥା ଆମେ ଭଗବାନ ଧାମକୁ କେମିତି ଯିବା, আমি কিন্তু পতন নবসিকার চেষ্টা করিবা। যাই হোক, যেতবে হরিনাম সারদে জন্মগ্রহণ করি পূর্ব জন্ম কথা মনে লা যে ভগবানকে আরাধনা করুলে এইভাবে ভাবে বিভিন্ন তপস্যা করুলে এসব কিন্তু হরিনাম প্রতি আসক্তি হেতু সে গোটে হরিণ জন্ম প্রাপ্ত হলে তেমনি সে হরিণামানঙ্কর যে রয়েছে দল রয়েছে সেথিরে সে যোগদান নিলে সেথিরে সে নবগ্রহণ নিলে সে কোথায় রহুলে বিভিন্ন মুনি ঋষিমান আশ্রমে রহুলে ভগবানের ভজন কীর্তন বর্তমান সব শুনুলে এমনি সে নিজে জলরে প্রবেশ করি ভগবান কথা চিন্তা করি শরীর ত্যাগ কলে শরীর শরীর তারপরে সে আর গোটে মানব জন প্রাপ্ত হলে তাকে জড় ভর বলে কুহাযাচ্ছে কিন্তু যদিও সে জড় নুহতি সে সব শুনিপারে সব পাইপারে সব করিপারে কিন্তু সে জড় ভাবে আচরণ করুলে সে জড় ভর বিষয়ে বর্তমান উপদেশ দৌড় বর্তমান রাজা রঘুন কেজন কহতি যে যৌ হরিণপতি তাঁর আসক্তি লা সে রাজা সময় সেই হরিণটি যত্ন নিয়ে রাজা রঘুবন রূপে আসছে তেমন সেই রাজা রঘুবন উপদেশ দৌড় যদিও সে সবকি জানাতে কিন্তু সে কিছু কৌনতলে কাহ কিছু কৌনতলে সে ভাবলে এই গোটে মূর্খ লোক পাগল লোক বর্তমান আমি যেতে দেখুছি পাগল ব্যক্তি অনেক তাকে কিন্তু প্রকৃতির কে মধ্যে কেটে উন্নত স্তরের কিছু আমি কইপারি পাগল বি ব্যবহার করতে পারে সেখানে ভগবানের আরাধনা করতে পারে চিন্তন করতে পারে এসব রয়েছে তো রাজা রঘুবন সব ক্ষমা প্রার্থনা করে সমস্ত নমস্কার করবে আর পর সব বর্ণনা করা যাবে তো রাজা রঘুবন সে সিন্ধু সাইবেরিয়ার রাজা ছিলে সে ভগবান প্রাপ্ত হওয়ার পাই গুরুঙ্কর সন্ধানে যাচ্ছিলেন আমার মনুষ্য জীবনের কর্তব্য হচ্ছে জানে তদ বিজ্ঞানার্থম সগুরু নেবা গচ্ছে ভগবান বিষয়ে জ্ঞান প্রাপ্ত পাই জানে উপযুক্ত গুরুঙ্ক পাখে যা উচিত এ হচ্ছে মনুষ্য জীবনের কর্তব্য তো রাজা রঘুবন সেই ভাবে তাঁর রাজ্য ত্যাগ করি সে ভগবানঙ্କ প্রাপ্ত হওয়া পাই জন গুরুঙ্କ সন্ধানে যাচ্ছিলেন কিন্তু সে যে যাচ্ছিলেন রাজা সে চালিকি যাবেনি কোথায় পালিঙ্কি যাচ্ছেন পালিঙ্কি সব পালিঙ্কি বাহন সব অনেক পালিঙ্কি বাহন সব নিয়ে যাচ্ছেন কিন্তু গোটে গলাবে গোটে পালিঙ্কি বাহনর দেহ খারাপ হয়ে গেল তেমন আউ জন পালিঙ্কি বাহন দরকার পড়ল চারিজন দরকার তেমন ইয়ে জড়ভর ইয়ে বহু দুষ্টপুষ্ট অনেক তাগড়া আছেন্তি তেনু রাজাঙ্কর সৈনিক মানে কম কলে না সে রাজার মেজ কোন কাজ জড়ভরকে নেই লবে দেলে সে পালিঙ্কি পালিঙ্কি বইকি নৌসন সিনা কিন্তু সে কোন চিন্তা করছেন সে ভগবান চিন্তার সব মগ্ন রয়েছেন কিন্তু তথাপি যে পালিঙ্কি নেলা বেড়ে সে দেখুছেন তলে পাদ দ্বারা কিছু গোপযোগ মরিযিবে কি পিঙ্কুড় ইত্যাদি বা বিভিন্ন সব উপযোগ রয়েছে কারণ মরিযিবে কি সেটা দেখিকি চালছেন তেমন ঠিক ভাবে সে গোড়া পকাই পারুনা এপট সব কৌছি গোড়া ইঙ্কুড়ে পকেটে রয়েছে ইপটে রয়েছে তাকে দেখি যাচ্ছেন কিন্তু অন্য মানে সে চিন্তা নেই সে পালিকি বাহন করছেন খালি তা কথা অন্য কিছু চিন্তা নাই তাঁর তেমন পালিকি ঠিক ভাবে চালিবেন পালিকি ধরছি রাজা রঘুবন সেখানে তাকে বহু ভীষণ ভাবে ক্রোধ প্রকাশ করছেন কেন করে পালিকি বাহন মান করে তেমন পালিকি বাহন মানে কহিলে বাবা মানে কহিলে যে আজ্ঞা আমার কিছু দোষ নাই এই যে নূয়া জন পালিকি বাহন আসছেন সে ঠিক ভাবে চালিপার না তেমন রাজা রঘুবন তাঁকে সব কৌছেন কম তুমি এমনি চলছ জানি না মো রাজা মু তোমাকে দেবী দণ্ড প্রদান করবি এইভাবে বিভিন্ন প্রকার কথা কুলা বেড়ে সেই প্রথমতর জড়ভর কথা কে ভগবান মানে জাঁলে এই হচ্ছে উপযুক্ত শিষ্য জনে শিষ্য যেমনি তাঁর গুরু কু প্রাপ্ত হওয়া চেষ্টা করবে সেইভাবে গুরু মধ্যে শিষ্যকে পরীক্ষা করবে ইয়ে প্রকৃত শিষ্য হইপারে কি না তেমন জড়ভর জাঁলে প্রকৃত রাজা রঘুবন যে সে গুরু প্রাপ্ত হওয়া যাচ্ছেন তেমন ইয়ে হচ্ছে প্রকৃত শিষ্য মোর হইপারে তেমন সে তাকে জ্ঞান প্রদান করছে না পূর্ব সে বর্ণনা করা যায় রঘুবন সুতরাং রঘুবন বিভিন্ন প্রকার প্রশ্ন পচারছেন এই প্রশ্নের উত্তর দৌছেন কে না জড়ভর কৌশল তেমন সেই
ପ୍ରଶ୍ନ ଉତ୍ତର କ୍ରମରେ ଏଇ ଶ୍ଳୋକଟି ଆସୁଛନ୍ତି। ତ ସେ କହୁଛି ଏବଂ ନିରୁକ୍ତମ କିଛି ଶବ୍ଦ ଭୂତମ ଏ ଭୌତିକ ଜଗତ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି। ଭୌତିକ ଜଗତ କେମିତି ସୃଷ୍ଟି ହେଇଛି? ଯେଉଁମାନେ ପରମାଣୁବାଦୀମାନେ ବା ନ୍ୟାୟବାଦୀମାନେ ସେମାନେ କହନ୍ତି ଏ ଯେଉଁ ବିଭିନ୍ନ ଅଣୁ ପରମାଣୁ ସବୁ ରହିଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏସବୁର ଯେଉଁ କଣା ସବୁ ରହିଛି, ଅଣୁ ପରମାଣୁ ସବୁ ରହିଛି, ଏସବୁ ମିଶ୍ରଣରେ ଭୌତିକ ଜଗତ ସୃଷ୍ଟି ହେଇଛି ସେମାନେ କହନ୍ତି। କିନ୍ତୁ ଯଦି ତାଙ୍କୁ ପଚାରିବ ଏ ଅଣୁ ପରମାଣୁ କେଉଁଠି ଆସିଲା, ସେମାନେ କ'ଣ କହିବେ? ଏ ମନ କ'ଣ ହେଇଗଲା ଏଇଭଳିଆ କହିବେ। କିନ୍ତୁ ସେଇଟା ଏଠି କହିବି ସେଇଟା ତାଙ୍କୁ କଳ୍ପିତ ଅବିଦ୍ୟା, ପ୍ରକୃତ ବିଦ୍ୟା ବା ପ୍ରକୃତ ଜ୍ଞାନ ତାଙ୍କର ନାହିଁ। ଏ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି? ଭୌତିକ ଜଗତ ଯିଏ ସୃଷ୍ଟିକର୍ତ୍ତା ଯିଏ ଭଗବାନ, ସେ କହୁଛନ୍ତି କେମିତି ଭୌତିକ ଜଗତ ସୃଷ୍ଟି ହେଉଛି। ସପ୍ତମ ଅଧ୍ୟାୟରେ କୃପାଧ୍ୟାନବାର୍ତ୍ତା କହୁଛନ୍ତି ଆମେ ଯାହା ଦେଖୁଛେ ଏ ଭୌତିକ ଜଗତରେ ଆଠଟି ତତ୍ତ୍ୱ ରହିଛି। ସ୍ଥୂଳ ତତ୍ତ୍ୱ ହେଉଛି ପାଞ୍ଚଟି, କ'ଣ କ'ଣ? ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ସ୍ଥୂଳକୁ ସୂକ୍ଷ୍ମ ହେଇକା ଯାଇଛି, କିନ୍ତୁ ତଥାପି ହେଉଛି ପଞ୍ଚଭୂତ। ଏବଂ ଆଉ ଯଦି ସୂକ୍ଷ୍ମ ତତ୍ତ୍ୱ ରହିଛି କ'ଣ କ'ଣ? ମନ, ବୁଦ୍ଧି ଏବଂ ଅହଂକାର। ଆମେ ଏ ଯେଉଁ ଶରୀର ଏଇ ଆଠଟି ତତ୍ତ୍ୱରେ ତିଆରି, ଏଇ ଯେଉଁ ଆମର ସ୍ଥୂଳ ଶରୀର ଆମେ ଯାହା ଦେଖୁଛେ ଏ ପାଞ୍ଚଟି ତତ୍ତ୍ୱରେ ତିଆରି। କ'ଣ କ'ଣ ସେ ତତ୍ତ୍ୱ? ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଏବଂ ଆମ ଭିତରେ ଗୋଟେ ରହିଛି ସୂକ୍ଷ୍ମ ଶରୀର, ଯେଉଁଟା ତିନୋଟି ତତ୍ତ୍ୱରେ ତିଆରି, ମନ, ବୁଦ୍ଧି ଏବଂ ଅହଂକାର। ଏ ସମୁଦାୟ ଆଠଟି ତତ୍ତ୍ୱ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ବ୍ରହ୍ମ କହୁଛନ୍ତି ମେ ବିନା ପ୍ରକୃତି ରାଷ୍ଟ୍ରଧା, ଇଏ ହେଉଛି ମୋର ଶକ୍ତି। ଏ ଆଠଟି ତତ୍ତ୍ୱ ଭଗବାନଙ୍କଠାରୁ ଆସିଛି, ତେଣୁ ଜନ୍ମାଦ୍ୟାସ୍ୟ ଭାଗବତଙ୍କର ଆରମ୍ଭରେ ସେଟା ଦାସ କହୁଛନ୍ତି ମଙ୍ଗଳାଚରଣରେ। ଯାହା ଆମେ ସବୁ ଦେଖୁଛେ ଯିଏ ଏସବୁ ଜାଗଠାରୁ ଆସିଛନ୍ତି ସିଏ ହେଉଛନ୍ତି ଭଗବାନ। କିନ୍ତୁ ଯେଉଁମାନେ ଅଳ୍ପ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, ବିଭିନ୍ନ ବୈଜ୍ଞାନିକମାନେ ସବୁ ଯେଉଁ କହୁଛନ୍ତି ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ମନେ ମନ ହେଇଛି, ସେଥିପାଇଁ ଏଠି କୁହାଉଛି କହୁଛନ୍ତି ରାଜା ରଘୁବନଙ୍କୁ ଯେ ଏବଂ ନିରୁକ୍ତମ କ୍ଷିତି ଶବ୍ଦ ଭୂତମ, ଏ ଯେଉଁ କ୍ଷିତି ବା ଭୂମି, ଭୂମିକୁ ସେମାନେ ଭାବନ୍ତି କ'ଣ ନା ଅସନ୍ ନିଧାନ ପ୍ରମାଣ ବୋଧେ, ଇଏ ହେଉଛି ଅସତ୍। ସେମାନେ କହନ୍ତି ଅସତ୍ କହିଲେ ସବୁବେଳେ ଏଟା ରହିବନି ଅସତ୍, ଏ ପରମାଣୁ ତିଆରି ପ୍ରମାଣ ବୋଧେ। କିନ୍ତୁ ଅବିଦ୍ୟା ମନସା କଳ୍ପିତା ଆସ୍ତେ, ଇଏ ହେଉଛି ଅବିଦ୍ୟା ଦ୍ୱାରା ତାଙ୍କ ମନର କଳ୍ପନା। ଶାସ୍ତ୍ରରେ ଯାହା ସବୁ କୁହାଯାଇଛି ଇଏ ମନ କଳ୍ପନା ନୁହଁ, ଶାସ୍ତ୍ରରେ ଯାହା ସବୁ କୁହାଯାଇଛି ଇଏ ହେଉଛି ଭଗବାନଙ୍କର ଜ୍ଞାନ ଆସୁଛି, ଏଥିରେ କୌଣସି ତ୍ରୁଟି ନାହିଁ, ଏଥିରେ କୌଣସି ଭୁଲ ନାହିଁ। କିନ୍ତୁ ମନ କଳ୍ପନାରେ ଭୁଲ ରହୁଛି, ଭ୍ରମ, ପ୍ରମାଦ, ବିପ୍ରଦୂଷା, କର୍ଣ୍ଣାପାଟ, ଇଏ ହେଉଛି ଚାରୋଟି ଦୋଷ, ବଦଳିବର ଚାରୋଟି ଦୋଷ ରହିଛି। କିନ୍ତୁ ଭଗବାନଙ୍କର ବାଣୀରେ ବା ଶାସ୍ତ୍ରର ବାଣୀରେ ଏସବୁ କୌଣସି ଦୋଷ ନାହିଁ। ତେଣୁ କହୁଛନ୍ତି ଯେ ଅବିଦ୍ୟା ମନସା କଳ୍ପିତା ଆସ୍ତେ, ଏ ମନ କଳ୍ପନା ଆସେ, ଏ ଭୌତିକ ଜଗତ ମନ ମନ ହେଇଯାଇଛି ବା ଅଣୁ ପରମାଣୁ ରହିଛି। ଯଦି ପ୍ରଶ୍ନ ପଚାରିବେ ଅଣୁ କେଉଁଠି ଆସିଲା, ତାହେଲେ ସେମାନେ କିଛି କହିପାରିବେ। ଯେମିତି ବୈଜ୍ଞାନିକ ଆମର କିଏ ନ୍ୟୁଟନ ଦେଖିଲେ ଯେତେବେଳେ ଗୋଟେ ଆପଲ୍ ଗଛରେ ଆପଲ୍ଟେ ପଡ଼ିଗଲା ତଳେ, ତେଣୁ ସେ ଚିନ୍ତା କଲେ ଆପଲ୍ ଗୋଟେ ଗଛରେ ଫଳଟା ପାଚିକିରି ତଳେ କାହିଁକି ପଡ଼ିଲା, କାହିଁକି ମଝିରେ ରହିଲାନି, କାହିଁକି ଉପରକୁ ଗଲାନି, ଏ ବିଷୟ ସେ ଗବେଷଣା କଲେ। ଗବେଷଣା କରିକରି ଅନ୍ତିମରେ କ'ଣ ପାଠ କଲେ ନା ଗୋଟେ ଥିଓରି ବାହାର କଲେ, ସେ ତାଙ୍କର ଉଦ୍ଭାବନ ହେଲା କ'ଣ ସେଇଟା ନା ମାଧ୍ୟାକର୍ଷଣ ଶକ୍ତି। ଏ ପୃଥିବୀର ଗୋଟେ ଆକର୍ଷଣ ଶକ୍ତି ରହିଛି, ମାଧ୍ୟାକର୍ଷଣ ଶକ୍ତି, ଯେଉଁ ଶକ୍ତି ଦ୍ୱାରା ସେ ଫଳକୁ ଟାଣି ଆଣୁଛନ୍ତି, ତେଣୁ ସେ ବିଶିଷ୍ଟ ବୈଜ୍ଞାନିକ ହେଇଗଲେ। କିନ୍ତୁ ଯଦି ପ୍ରଶ୍ନ ପଚରାଯିବ ଏ ମାଧ୍ୟାକର୍ଷଣ ଶକ୍ତି କେଉଁଠି ଆସିଲା, ତାହେଲେ ଆଉ ବୈଜ୍ଞାନିକ ତାର ଉତ୍ତର ନାହିଁ, କିନ୍ତୁ ତାର ଉତ୍ତର ଶାସ୍ତ୍ରରେ ଆମେ ପାଇବା। ସର୍ବକାରଣ କାରଣ ସବୁକିଛିର कज अल कजेस जेकोसी कारण कारण अच्छा स्वयं भगवान से ही सबकि आसगवीता नवदाय भगवान कहते मयाधक्षण प्रकृति श्वेत सचराचर हेतु नानेन कौंती जगत भी परिवर्तते ये सब बहुत जगत जहाँ सब बहुत सृष्टि रोज परिवर्तन सब रोज ये भगवान अध्यक्षता रही भगवान निर्देश सब कुछ भगवान किंतु जेतु वैज्ञानिक मान सीमित ज्ञान से सीमित ज्ञान रे वैज्ञानिक मान जदि पूर्ण ज्ञान था से कहीं गवेषणा करते पूर्ण ज्ञान प्राप्त हो गवेषणा कहीं कर किंतु शास्त्र पाई कौन गवेषणा हो शास्त्र पाई गवेषणा कर आसले शास्त्र सब रचना कले से गवेषणा कर रचना करना ये शास्त्र हूँ मूल रही से वैदर गोटे नाम हूँ श्रुति शुणी मन रखुले सत्य त्रेता द्वापर ए तीन युग लोक मान स्मृति शक्ति ये प्रखर थी केवल शुणी मन रखुले किंतु कड़ी युग में खाली जो स्मृति शक्ति कमी जो दाम आठटी जिनस कमी कमी आयुष बल स्मृति धर्म सत्य शौच क्षमा दया ये सब कमी कमी जा तेणु व्यासदेव जी जन भगवान अवतार से आसिक शास्त्र सब रचना लिपिबद्ध कले पूर्व शास्त्र लिपिबद्ध हो ना सब मन रखी दूसरे तेणु जो एथेरे भगवान के जो ज्ञान आस ज्ञान कौन सी त्रुटि नहीं पूर्ण ज्ञान से प्रदान करेदात रचना रचना कर वेदांत अर्थ हूँ कौन वेदर अर्थ हूँ ज्ञान अंत समस्त ज्ञान ये वेदांत सूत्र दि जाए भगवदगीता तेरह भगवान मनुष्य कथा ऋषिवीर बोधागीत छंदवीर मिली पृथक ब्रह्मसूत्र प्रदेश मधुवीर निश्चिंत ब्रह्मसूत्र मैंने वेदांत सूत्र वेदांत सूत्र समस्त ज्ञान को 555 सूत्र में व्यास रचना कर दी कहीं कही पारे जिते बड़े वैज्ञानिक हूँ ना कहीं मुझे समस्त ज्ञान प्राप्त होती ये कहीपर कि जिते बड़े वैज्ञानिक हूँ ये कहीपर आइनस्टाइन विराट बड़े वैज्ञानिक सी कहते ये ज्ञान सगर रु मुझे खंड सामुदा के प्राप्त हो ज्ञान सगर बेलाभूमि के सामुदा मत प्राप्त होती वैज्ञानिक पाइपर मुझे सबकि ज्ञान पाई कि शास्त्र में सब कुछ ज्ञान अच्छे भगवदगीता भगवान कहते ज्ञान तेयम सब ज्ञान विद्यान अवशिष्य जज्ञान तमें ज्ञान तमें अवशिष्य दे मुझे समस्त ज्ञान प्रदान करे ज्ञान बाकी रहा समस्त ज्ञान भगवान समस्त ज्ञान उत्स भगवान के मत स्मृति ज्ञान अपवन च भगवान ज्ञान आस तेणु समस्त ज्ञान भगवान पाखे रही ब्रह्मा को मात्र चारोटी श्लोक दे चारोटी श्लोक समस्त ज्ञान प्रदान करदे भागवत मान जो 18,000 श्लोक अच्छा से चतुश्लोकी भागवत विस्तार ए समस्त ज्ञान को भगवान गोटे अक्षर में रखिपर से अक्षर कौन ना प्रणव सर्वेदी ओंकार ओंकार समस्त ज्ञान रही विस्तार कर भगवान होती ज्ञान 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 मुझे समस्त ज्ञान ज्ञानी मान मुझे ज्ञान तेणु ये जो शास्त्र में वर्णना कर समस्त ज्ञान रही जड़पति से कहते राजा रघुवन राजा रघुवन ज्ञान उद्देश्य आस ज्ञान प्रदान करे विभिन्न प्रकार ज्ञान प्रदान कर ज्ञान प्राप्त हो उपाय कौन रघुवणी तत्पे कहे रघुवणी तत्पसा चेजया निर्वापणा दुराग्वा न छंदसा सूर्य बिना महत्दिषेकम आम जन बिना महत्दर दुभिषेक जन महान व्यक्ति जन साधु पाद पद्म धूल की जब निजर अभिषेक न करवा
ତାହେଲେ ଆମେ ଏଇ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଆମେ ଯେତେ ତପସ୍ୟା କରିବା ବା ଯେତେ ସବୁ ଅଧ୍ୟୟନ କରିବା ଯାହା କରିବା ରୋଗଣୀ ତପସ୍ୟା ନଜାତ୍ମ ଚେଜିଆ ଯୋଉ ଇଜ୍ଜତ ପୂଜା ଆରାଧନା କରୁଛନ୍ତି ନିର୍ବାପଣା ଦୁହାତ ବା ସମସ୍ତ କିଛି କର୍ମ କର୍ମକୁ ତ୍ୟାଗ କରିକିରି ବା ସବୁକିଛି କର୍ମ ମାର୍ଗରେ ଅଗ୍ରସର ହେଇକିରି ମଧ୍ୟ ବାଛାନ୍ଦସା ସମସ୍ତ ବେଦ ଅଧ୍ୟୟନ କଲେ ମଧ୍ୟ ମେଳୁ ଜଳାଗ୍ନି ଶୁଳି ବିନା ବିଭିନ୍ନ ପ୍ରକାର ତପସ୍ୟା ଯୋଉ ରହିଛି ଶୀତ ଦିନ ଆସିଲା ଥଣ୍ଡା ଜଳରେ ବସିକିରି ତପସ୍ୟା କରୁଛନ୍ତି ଥଣ୍ଡା ଜଳରେ ବସିକିରି ତପସ୍ୟା କରୁଛନ୍ତି ଖରାଦିନରେ ଚାରିପଟେ ନିଆଁ ଲଗେଇକି ତପସ୍ୟା କରୁଛନ୍ତି ଭିତରେ ବସିକି ଏସବୁ ବିଭିନ୍ନ ଉଗ୍ର ତପସ୍ୟା ବହୁତ କଠିନ ତପସ୍ୟା ରହିଛି କିନ୍ତୁ ଏହାଦ୍ୱାରା ଆମେ ଭଗବାନଙ୍କ ସହିତ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଭଗବାନଙ୍କ ସହିତ ଜ୍ଞାନ କେମିତି ପ୍ରାପ୍ତ ହେବା ନା ମହତ୍ ପାଦ ରଜୋଗୀ ସେ ଗମ ମହତ୍ ପାଦ ମହତ୍ ବ୍ୟକ୍ତି ଜଣେ ଉପଯୁକ୍ତ ଗୁରୁଙ୍କର ପାଦ ପକ୍ଷ ରେଣୁ ଯଦି ଆମର ମସ୍ତକରେ ବଳି ହେବା ତାହେଲେ ଆମେ ସେ ଜ୍ଞାନ ପ୍ରାପ୍ତ ହେବା ତାହେଲେ ଆମେ ପାଇବା ସମସ୍ତେ ଗୁରୁଙ୍କର ଯାଇ ପାଦ ତାକି ଲଗେଇଦେଲେ ଆମେ ଜ୍ଞାନ ପ୍ରାପ୍ତ ହେଇଯିବା ନା ନା ତାର ଅର୍ଥ ହେଉଛି କ'ଣ ନା ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମେ କଥା ବିଧାଦ ଅନୁଦିନ ସେବ୍ୟମାନ ମୁଖ୍ୟ ମଧୀର ସବିଜତି ବାସୁଦେବେ ମହତ୍ ବ୍ୟକ୍ତିମାନଙ୍କ ପାଖରୁ ଯଦି ଆମେ କଥା ଶୁଣିବା ଭଗବାନ କଥା ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ଭଗବାନ କଥା ସାଧୁ ବ୍ୟକ୍ତିମାନେ କହିଲେ ଭଗବାନ କଥା ହିଁ ସେମାନେ କହିବେ ତେଣୁ ସେଇଟା ଯଦି ଆମେ ଅନୁଦିନ ପ୍ରତିଦିନ ଶୁଣିବା ଯେମିତି ଆମେ ପ୍ରତିଦିନ ଖାଦ୍ୟ ଗ୍ରହଣ କରୁଛେ ପ୍ରତିଦିନ ସ୍ନାନ କରୁଛେ ଏସବୁ ବିଭିନ୍ନ ଶାରୀରିକ ଆବଶ୍ୟକତା ରହିଛି ସେଇଭଳି ଭାବରେ ପ୍ରତିଦିନ ଆମେ ଯଦି ଭଗବାନ କଥା ଶ୍ରବଣ କରିବା ଯଦି ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ କଥା ବିବାହ ଭଗବାନ କଥା ଶୁଣିଲେ କ'ଣ ହବ ନା ଗ୍ରାମ୍ୟ କଥା ବିବାହ ହବ ଗ୍ରାମ୍ୟ କଥା କ'ଣ ନା ସବୁ ମାନେ ଭୌତିକ ଚିନ୍ତା ଘରକୁ ଚିନ୍ତା ଏସବୁ ରହିଛି ପିଲା ଛୁଆ ଚିନ୍ତା ଏସବୁ ଜିନିଷ ରହିଛି ଗ୍ରାମ୍ୟ କଥା ଭଗବାନ କଥା ଶୁଣିଲେ ସେସବୁ ନଷ୍ଟ ହେଇଯିବ ଗ୍ରାମ୍ୟ କଥା ବିବାହ ଏବଂ ଅନୁଦିନ ସେବ୍ୟମାନ ମୁଖ୍ୟ ଯେଉଁମାନେ ମୁଖ୍ୟ ପଥରେ ଅଗ୍ରସର ହେଉଛନ୍ତି ପ୍ରତିଦିନ ଯଦି ଏହିଭଳି ଭାବରେ ଭଗବାନ କଥା ସେମାନେ ଶ୍ରବଣ କରିବେ ତାହେଲେ ମତି ସତୀ ଗଚ୍ଛତି ବାସୁଦେବେ ଆମର ଯେଉଁ ମନ ଏ ମନ ହେଉଛି ଅସତୀ ଯେମିତି ଅସତୀ ସ୍ତ୍ରୀ ନିଜର ସ୍ୱାମୀ ଛଡ଼ା ଅନ୍ୟ ପରପୁରୁଷ ପାଖରେ ଯାଇକି ସେ ସଙ୍ଗ କରୁଛି ସେଭଳିଆ ମନ ମଧ୍ୟ ଅସତୀ ମନ କେମିତି ଅସତୀ ନା ଭଗବାନ କଥା ଚିନ୍ତା କରୁନି ଭଗବତ ଗୀତା ଯେ ଚାରୋଟି ସୂତ୍ର ଦେଇଛନ୍ତି ଭଗବାନ ଯେଉଁ ସବୁଠାରୁ ବୃହତ୍ତମ ଜ୍ଞାନ ଏ ଚାରୋଟି ସୂତ୍ରରେ ଆଧାରିତ ରହିଛି କ'ଣ କ'ଣ ମନ୍ମନା ଭୁବ ମଦ ଭକ୍ତ ମଦ ଜାହାଜି ମା ନମସ୍କୃ ଏଇ ଚାରୋଟି ଯଦି ଆମେ କରିପାରିବା ତାହେଲେ ମା ଦେବ ଏସ୍ଏସ୍ସି ଦୁଇଥର କହିଛନ୍ତି ଦେବତା ନବ ଅଧ୍ୟାୟ ଚଉତିରିଶ ଶୁକ୍ର କହିଛନ୍ତି ଅଠର ଅଧ୍ୟାୟ ପଞ୍ଚଷଠି ଶୁକ୍ର ମଧ୍ୟ କହିଛନ୍ତି ଯଦି ଆମେ ମନରେ ଭଗବାନ କଥା ଚିନ୍ତା କରିବା ମନ୍ମନା ଭବ କିନ୍ତୁ ଆମର ମନ ଭଗବାନଙ୍କ ଚିନ୍ତା କରୁଛି କି ଚବିଶ ଘଣ୍ଟା ଭିତରେ ଆମ ମନ କେତେ ଥର ଭଗବାନ ଚିନ୍ତା କରୁଛି ତେଣୁ ସବୁବେଳେ ଯଦି ମନ ଯଦି ଭଗବାନ ବିଷୟରେ ଚିନ୍ତା କରିବ ମନ୍ମନା ଭବ କେମିତି ଭଗବାନଙ୍କ ବିଷୟରେ ଚିନ୍ତା କରିବ କ'ଣ ନା ମଦ ଭକ୍ତ ଭଗବାନଙ୍କୁ ଭକ୍ତ ହେଲେ ଆମେ ଭଗବାନ ବିଷୟରେ ଚିନ୍ତା କରିବା ଭଗବାନ ଭକ୍ତ ହେଲେ କ'ଣ କରିବାକୁ ପଡ଼ିବ ନା ମଦ ଜାଜି ଭଗବାନଙ୍କର ଆରାଧନା କରିବାକୁ ପଡ଼ିବ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ଏଇଭଳିଆ ଭଗବାନଙ୍କ ଆରାଧନା କଲେ ଆମେ ଯଦି କିଛି କରିପାରିବାନି ଅନ୍ତତଃ କହିଲେ ମା ନମସ୍କୃ ମୋତେ ନମସ୍କାର କର ପ୍ରଣାମ କର ତାହେଲେ ଏଇ ଚାରୋଟି ଯଦି ଆମେ କରିପାରିବା ଭଗବାନଙ୍କ ମା ଦେବେ ସେ ଯେଉଁ ଅସଂଶୟ ଏତେ କୌଣସି ସଂଶୟ ନାହିଁ ପ୍ରତିଜ୍ଞାନ ପ୍ରିୟ ଭଗବାନ କହୁଛନ୍ତି ମୁଁ ଏଇଟାକୁ ସପୋର୍ଟ କରି କହୁଛି ମୁଁ ପ୍ରତିଜ୍ଞା କରି କହୁଛି ତମେ ନିଶ୍ଚିନ୍ତ ମୋ ପାଖକୁ ଆସିବ ତେଣୁ ଆମେ ଏ ମଦି ଆମର ଯେଉଁ ରହିଛି ମନ ରହିଛି ଭଗବତ ଗୀତାରେ ଭଗବାନ କହୁଛନ୍ତି ମନ ଆପଣଙ୍କର ବନ୍ଧୁ କିନ୍ତୁ ମନଟା ଆପଣ ବର୍ତ୍ତମାନ ଶତ୍ରୁ ବୋଲି ରହିଛି ବନ୍ଧୁରାତ୍ମା ଆତ୍ମସ୍ତ ଜୟନା ପାଇବା ଆତ୍ମନା ଗୀତ ଆମେ ଯଦି ମନକୁ ନିୟନ୍ତ୍ରଣ କରିପାରୁନି ମାନଙ୍କୁ ନିୟନ୍ତ୍ରଣ କରିବା ତ ସହଜ ନୁହଁ। ଭଗବତ ଗୀତାରେ ଅର୍ଜୁନ କହୁଛନ୍ତି ଚଞ୍ଚଳଂ ହି ମନଃ କୃଷ୍ଣଃ ପ୍ରମାଥି ବଳଭଦ୍ରଂ ତସ୍ୟାହଂ ନିଗ୍ରହଂ ମନି ବାୟୁଭିଃ ସୁଦୁଷ୍କରଂ। ଏ ମନକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ, ବାୟୁ ଭଳି ଯେମିତି ବାୟୁକୁ ନିୟନ୍ତ୍ରଣ କରିବା ଯେମିତି କଷ୍ଟ, ସେଇଭଳିଆ ମନକୁ ନିୟନ୍ତ୍ରଣ କରିବା କଷ୍ଟ। କିନ୍ତୁ ମନଟା ଯଦି ଆମ ଅଧୀନରେ ରହିଛି ତାହେଲେ ସେ ଆମର ବନ୍ଧୁ, ବନ୍ଧୁରାତ୍ମାତ୍ମା ସ୍ପର୍ଶ ଯେ ମା କହିବା ପ୍ରଣୀତ। ଯଦି ଆମେ ମନକୁ ଆମ ନିଜ ଅଧୀନରେ ରଖିଛେ ତାହେଲେ ସେ ଆମର ବନ୍ଧୁ, ସେ ଭଗବାନ ବିଷୟରେ ଆମେ ଚିନ୍ତା କରିବ, ଆମ ମନଟା ଭଗବାନ ବିଷୟରେ ଚିନ୍ତା କରିବ, ଭଗବାନଙ୍କର ଲୀଳା ମନ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ସବୁ ଚିନ୍ତା କରିବ, ତାହେଲେ ସେ ମନଟା ଆମର ବନ୍ଧୁ। କିନ୍ତୁ ଯଦି ମନଟା ମନର ଅଧୀନରେ ଆମେ ରହିଲେ, ମନ ବିଭିନ୍ନ ବହୁତ ଚିନ୍ତା କରୁଛି, ତାହେଲେ ସେ ମନଟା ଆମର ଶତ୍ରୁ। ତେଣୁ ଏହି ଭାବରେ ରାଜା ରଘୁଣ ଆମକୁ ବିଭିନ୍ନ ଶିକ୍ଷା ଜଡ଼ବ୍ରତ ପ୍ରଦାନ କରିବେ ଏବଂ ତାପରେ ସେ ଜଡ଼ବ୍ରତଠାରୁ ତାଙ୍କୁ ଗୁରୁ କରି ଗ୍ରହଣ କରି ତାଙ୍କୁ ସେ ପ୍ରଣାମ କରିବେ, ପ୍ରଣାମ କରି ସେ ତାଙ୍କର ଜ୍ଞାନ ପଦ୍ଧତି ସେ ଚାଲିଯିବେ। ତେଣୁ ଏହିସବୁ ବିଷୟ ବର୍ଣ୍ଣନା କରିସାରିଲା ପରେ ପଞ୍ଚମ ସ୍କନ୍ଧରେ ବିଭିନ୍ନ ଭୂଗୋଳ ବିଷୟ ବର୍ଣ୍ଣନା କରାଯିବ, ଏ ବୌଦ୍ଧିକ ଜଗତରେ ଯେଉଁ ରହିଛି କେଉଁଠି କ'ଣ ସ୍ଥାନ ସବୁ ରହିଛି ଏସବୁ ବିଷୟ ବର୍ଣ୍ଣନା କରାଯିବ। ତେଣୁ ଆମର ଭାଗବତଠାରୁ ବିଶ୍ରାମ ଦେବା, ଆମ ଭଗବତ ଗୀତା ବିଷୟରେ କିଛି କହିବା। ଭଗବତ ଗୀତା ଯେଉଁ ଗତ ଏକାଦଶୀ ତିଥିରେ ରହିଥିଲା 2 ତାରିଖ, ଆଜି 15 ଦିନ ହେଇଗଲା, ଏଇ ଭିତରେ ଗୀତା ଜୟନ୍ତୀ ଗତ 2 ତାରିଖ ପାଳନ ହେଇଯାଇଛି। ତେଣୁ ଗୀତା ଜୟନ୍ତୀ ଉପଲକ୍ଷେ ଆମର ଇସ୍କନ କେନ୍ଦ୍ର ତରଫରୁ ସାରା ପୃଥିବୀରେ ମାରାଥନ ଚାଲିଛି, ଗୀତା ବିତରଣ ଚାଲିଛି। ଗୀତା ବିଷୟରେ ପକ୍ଷେ ଏଇ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଇକି ବହୁତ ଭାଗବତଙ୍କର ଜ୍ଞାନ ଇଏ ଉନ୍ନତ ସ୍ତରର ଜ୍ଞାନ, ପ୍ରବନ୍ଧ ମହାରାଜ କହୁଛନ୍ତି ଇଏ ହେଉଛନ୍ତି ଗ୍ରାଜୁଏସନ ଷ୍ଟଡି, ସ୍ନାତକ ବିଏ ପାଠ କରୁଛନ୍ତି। କିନ୍ତୁ ଭଗବତ ଗୀତା ପାଠ ହେଉଛି କିଭଳି ଭାବରେ ନା ହାଇସ୍କୁଲ ଷ୍ଟଡି, ଗୀତା ହେଉଛି ବିଘିନ୍ନ ମନ ପାଇଛି। ଏଇ ଗୀତା ପାଠ କରିକି ସାରା ପୃଥିବୀରେ ଲୋକମାନେ ଏଇ ଇସ୍କନ କେନ୍ଦ୍ରକୁ ଆସିଛନ୍ତି, ତେଣୁ ଗୀତାକୁ ପ୍ରଚାର କରିବା ସେଭଳିଆ ନିତ୍ୟାନ୍ତ ଜରୁରୀ। ସେଥିପାଇଁ ସାରା ପୃଥିବୀରେ ବିଭିନ୍ନ କେନ୍ଦ୍ରମାନଙ୍କରେ ସବୁ ବ୍ୟବସ୍ଥା କରାଯାଇଛି ଏ ଗୀତାକୁ ପ୍ରଚାର କରାଯିବ। ଏଇ ଗୀତାକୁ ପ୍ରଚାର କରିବା ପାଇଁ ସେଥିପାଇଁ ସମସ୍ତ ଯେଉଁମାନେ ଇସ୍କନ ବର୍ତ୍ତମାନ ଅଛନ୍ତି ସେମାନେ ଏହି ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏହି ମାରାଥନ ଯେଉଁ ଚାଲିଛି ଆମର କେନ୍ଦ୍ର ତରଫରୁ ମଧ୍ୟ ଆମର ସେ ବ୍ୟବସ୍ଥା କରାଯାଇଛି, ତେଣୁ ଯେଉଁମାନେ ଆପଣମାନେ ମଧ୍ୟ ଏହି ଗୀତାକୁ ଯଦି ପ୍ରଚାର କରିବେ, ଭଗବାନ କହୁଛନ୍ତି ଭଗବତ ଗୀତାରେ ଜୟତମ ପରମ ପୂଜାମ ମଦ ଭକ୍ତେଶ ବିଳାସତି ଭକ୍ତିମୟୀ ପରାମୃତା ମାମି ବୈଶ୍ୟ ସଂଚୟ ନଚ ତସ୍ମାତ୍ ମନୁଷ୍ୟ କଶ୍ଚିନ୍ ପ୍ରିୟକୃତମ ଧବିତା ମଚନେ ତସ୍ମାତ୍ ଅନ୍ୟ ପ୍ରିୟତର ଭୁବି। ଯେଉଁମାନେ ଭଗବାନଙ୍କର ଯେଉଁ ଜ୍ଞାନ ରହିଛି ଭଗବତ ଗୀତାରେ 3 ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ 3 ପ୍ରକାର ଜ୍ଞାନ। ତେଣୁ ଆମର ପ୍ରଭୁପାଦ ମହାରାଜ ଯେହେତୁ ସେ ପରମ୍ପରାରେ ଆସି ଏଇ ଜ୍ଞାନଟାକୁ ଇଏ କରିଛନ୍ତି, ତାର ଉଦାହରଣ ଦେଇଛନ୍ତି, ଯେଉଁ ବୁଝେଇଛନ୍ତି, ତେଣୁ ଏଇ ଭଗବତ ଗୀତାକୁ ଯେତେବେଳେ ଆମେ ବିତରଣ କରୁଛେ ଏଇ ଯେଉଁ ରହିଛି ଭଗବାନଙ୍କର ଯେଉଁ ଗୁହ୍ୟତମ ଜ୍ଞାନ ଏଇଟାକୁ ଆମେ ପ୍ରଚାର କରୁଛେ। ତେଣୁ ଭଗବାନ କହୁଛନ୍ତି ଜୟତମ ପରମ ଗୁହ୍ୟାନ ମଦ ଭକ୍ତି ସୁବିଧାସତି, ଆପଣ ଯଦି ଏଇଭଳି ଭାବରେ ଭଗବାନ କଥାକୁ ପ୍ରଚାର କରିବେ, ଗୀତା ମାଧ୍ୟମରେ ଗୀତା ପ୍ରଚାର କରିବେ, ଭଗବାନଙ୍କୁ ସେ ନ ତସ୍ମାତ୍ ମନୁଷ୍ୟ କଶ୍ଚିନ୍, ଆପଣ ନିଶ୍ଚିତ ଭାବରେ ଭକ୍ତି ଲାଭ କରିବେ ଭଗବାନଙ୍କର, ଭକ୍ତି ପରାମ ଭଗବତୀ ପ୍ରତିଲୋଭ ଜ୍ଞାନ, ଭଗବାନଙ୍କର ଭକ୍ତି ଲାଭ କରିବେ ଏବଂ ଭଗବାନଙ୍କୁ ସେ ମୋର ତାଙ୍କଠାରୁ ଅଧିକ କିଏ ପ୍ରିୟତମ ବ୍ୟକ୍ତି ନାହାନ୍ତି, ଭଗବାନଙ୍କର ଅତ୍ୟନ୍ତ ଆପଣ ପ୍ରୀତିପ୍ରାପ୍ତ ହେବେ, ଭଗବାନଙ୍କର କୃପା ପ୍ରାପ୍ତ ହେବେ। ତେଣୁ ଏହି ଭଗବତ ଗୀତାରେ ଯେଉଁ ଜ୍ଞାନ ରହିଛି ସମସ୍ତ ପ୍ରକାର ଜ୍ଞାନ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ। ଆପଣ ଯେକୌଣସି ଜ୍ଞାନ ଇଏ କରନ୍ତୁ, ଆପଣ ଯେତେ ଆମର ବୌଦ୍ଧିକ ଜ୍ଞାନ ସବୁ ରହିଛି, ଇତିହାସ ଭୂଗୋଳ ବିଜ୍ଞାନ ସାମାଜିକ ପାଠ ରାଜନୀତି ରାଜନୀତି ବିଜ୍ଞାନ ଆଉ ଗଣିତ ଏସବୁ ଯେତେ ଶାସ୍ତ୍ର ସବୁ ରହିଛି, ଆ ବାଦ ମଧ୍ୟ 8ରୁ 9 ଶାସ୍ତ୍ର ହେଉଛି ଅଧ୍ୟାତ୍ମ ବିଦ୍ୟା, ଏସବୁ ଜ୍ଞାନ ଭଗବତ ଗୀତାରେ ରହିଛି। କୃଷି ବିଜ୍ଞାନ ଏଗ୍ରିକଲଚର ସାଇନ୍ସ ଇଞ୍ଜିନିୟରିଂ ସବୁ ଆମର ଇଞ୍ଜିନିୟର ବସିଛନ୍ତି, ଇଞ୍ଜିନିୟରିଂ ପାଠ ରହିଛି, ସବୁ ପାଠ ଆମ ଭଗବତ ଗୀତାରେ ରହିଛି। सब विषय में भगवत गीता भगवान वर्णन कर न्याय दर्शन जिते सब ज्ञान सब रही इतिहास भूगोल गणित साहित्य व्याकरण गीत छंद औषध पति अपथ्य अस्त्रोपचार सर्जरी मेडिकल सर्जरी सब हूँ अस्त्रोपचार विषय तो वर्णन कर कौन वर्णन कर असंग सत्र छुत्वा एर सर्जरी आम भग रोग समस्त रही रोगाक्रांत होती मेडिकल सैंस जो रही मेडिकल सैंस आम जी रोग रही सब रोग भी भल हो पार नहीं कि समस्त रोग भल भगवद गीत ज्ञान दि जाए भगवान जन डाक्तर समस्त डाक्तरी जो विद्या रही आयुर्वेद ज्ञान सब जिते आयुर्वेदी आयुर्वेदिक होमिओपैथी जहाँ सब आस भगवान से ज्ञान आगवद गीत औषध विषय भगवान कौन कहते सबसे श्रेष्ठ औषध कौटा भगवान को चिंता कर भगवान भगवान भूली जाए विभिन्न प्रकार रोगाक्रांत होचे कृष्ण बोली से जीव अनादि वैमुख अदेव माया दरिद्र संसार आदि दुख आम कहीं भोग करते भगवान भूली जाए तेनाली भगवान चिंता करवा आम भोग रोग मुक्त सततम कीर्तन जतंतस्त दृढ़ता नमस्त मुक्ता नित्यता वसते हरे कृष्णा 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 हरे 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 राम राम ये तो सब सतत कृष्ण तो मान यदि भगवान कृष्ण चिंता करे ये होती अवसर भगवान को मुक्त अपनी गुट अवसर मेडिसिन जो डॉक्टर दिवे मेडिसिन देवे ता सहित कौन देवे कौन खाइबो कौन खाइबो कौन खाइबा में पत्रम पुष्पम फलम तोयम जले भक्ता अमृत तदम भक्ति उपस्थ स्वामी प्रतात्म हम को खाद्य खाइबा न पत्रम पुष्पम वेजिटेरियन फूड खाइबा एवं से पूर्व खाद्य को भगवान को अर्पण करवा एकादशी से सेटअप है मत मना कर दी केवल सस्यजात खाद्य नहीं अन्य सब खाद्य को भगवान अर्पण कर खाइबा ये हो जी हम पे डाइट कौन खाइबा भगवत सप्त सप्त सेवेन्टीन चैप्टर भगवान कौन कटु अम्ल लवण अति उष्ण तीक्ष्म रुक्म विदायन आहार राजसिका दुख शोक माया कदा ये सब खाद्य जो खाइबा मत मानस जो खाद्य ग्रहण कर बहुत कटु बहुत अम्ल सब खाद्य कहजे ये कौन हो दुख शोक अमय रोग आने दूस दुख शोक दूस तेणु भगवान कौन ये खाओ ना पुणि से भावे अस्त्रोपचार होती सर्जरी फास्ट सर्जरी होती नहीं कि आम गोटे कि बड़ डीज होगा सर्जन ये कर अस्त्रोपचार करती भगवान अस्त्रोपचार कर भावे भगवान कौन पंचदश अध्याय असंग सत्रेण दृढ़ चुत्वा नोपलब्धि ना तो नदी न संप्रतिष्ठा अश्वत्थमेन सबूढ़ मूल असंग सत्रेण दृढ़ चुत्वा अस्त्रोपचार असंग भौतिक जगत प्रति आम आसक्ति को तुटेकि असंग रूप खंडार आम भौतिक जगत रूप वृक्ष को छेदन कर भगवान धाम ये सर्जन सर्जरी हूँ भगवत समस्त ज्ञान रही भगवान से राजनीति विज्ञान विषय कह विज्ञान विषय कह सामाजिक नीति विषय कह अर्थनीति दर्शन न्याय उपनिषद वेद विद्या कृषि कूटनीति न्याय सब विषय भगवद गीतार ज्ञान रही तेणु अंत जो मैंने भगवद गीता ज्ञान प्राप्त हमें समस्त ज्ञान प्राप्त हमें समय आज हूँ एकादशी तिथि से एकादशी तिथि उपलक्षे आपने एकादशी व्रत पालन करशी विषय किसी कथा कहीं कथा विश्राम देवा समय संदेह अच्छी कह कि डाउट अच्छी किसी कहना चाहते क्वेश्चन रही
मना
तो मुझे मुझे कहली भगवत गीता विषय भागवत विषय जो कहली से विषय कौन रही कह प्रश्न
ତେଣୁ ପ୍ରଭୁ ଯଦି ପଚାରିଲେ ଏକାଦଶୀ କାହିଁକି ଶସ୍ୟ ଖିଆଯାଉନି, ଏକାଦଶୀରେ ଆମର ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଏକାଦଶୀରେ ପାପୀମାନେ ପାପ ଯେଉଁ ବସ୍ତୁ ରହିଛି ପାପ ଏଇ ଶସ୍ୟକୁ ଆଧାର କରି ରହିଛନ୍ତି ଏକାଦଶୀ। ତେଣୁ ଭଗବତୀତାରେ ଭଗବାନ କହିଛନ୍ତି ଯେ ଯଜ୍ଞ ଶ୍ରେଷ୍ଠା ଆସନ ସନ୍ତୋ ମୋଚ୍ୟତେ ସର୍ବତ୍ର ବିଷୟ ଭୁଞ୍ଜନ ଯେତୁ ଆମ ପାପ ଯେ କରୁଛନ୍ତି ଆତ୍ମ କାରଣ। ଏ ପାପ ଯେଉଁମାନେ ଭଗବାନଙ୍କୁ ଅର୍ପଣ ନ କରି ଖାଦ୍ୟ ଗ୍ରହଣ କରନ୍ତି ପାପ ସେମାନେ ମୋଚଣ କରନ୍ତି, ସେଭଳିଆ ଏକାଦଶୀରେ ପାପ ସବୁ ଏଇ ଶସ୍ୟରେ ଆଶ୍ରୟ ନେଇଛନ୍ତି। ଆର ଶାସ୍ତ୍ରରେ ସବୁ ରହିଛି ତାର ବିସ୍ତାର ବର୍ଣ୍ଣନା ରହିଛି କ'ଣ ପାଇଁ ଶାସ୍ତ୍ର ଏକାଦଶୀରେ ଶସ୍ୟମାନେ ଏଇ ଶସ୍ୟମାନଙ୍କର ଆଶ୍ରୟ ନେଇଛନ୍ତି ପାପ, ସେଥିପାଇଁ ଏକାଦଶୀରେ ଏ ଶସ୍ୟ ଗ୍ରହଣ କରିବାକୁ ମନା କରାଯାଇଛି। ତେଣୁ ଆଜିର ଯେଉଁ ଏକାଦଶୀ ହେଉଛି କି ଏକାଦଶୀ ନା ସକାଳ ସକାଳ ଏକାଦଶୀରେ ଯେଉଁ ରହିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯେ ପୌଷ ମାସର କୃଷ୍ଣପକ୍ଷ ଏକାଦଶୀ। ଯୁଧିଷ୍ଠିର ମହାରାଜ ପଚାରିଛନ୍ତି ଭଗବାନ କୃଷ୍ଣଙ୍କୁ ଯେ ପ୍ରଭୁ ଏଇ ଯେଉଁ ଏକାଦଶୀ ରହିଛି ପୌଷ ମାସର କୃଷ୍ଣପକ୍ଷ ଏକାଦଶୀର ନାମ କ'ଣ, ଏହାର ବିଧି କ'ଣ ଏବଂ କେଉଁ ଦେବତା ପୂଜିତ ହୁଅନ୍ତି ତାହା ମଧ୍ୟ ବିସ୍ତାରିତ ଭାବରେ କୁହନ୍ତୁ। ତେଣୁ ଭଗବାନ କହିଲେ ହେ ମହାରାଜ ତୁମ ପ୍ରତି ସ୍ନେହବଶତ ଉକ୍ତ ବ୍ରତ କଥା କୀର୍ତ୍ତନ କରୁଛି, ବହୁ ଦାନ ଦକ୍ଷିଣାଦି ଯୁକ୍ତ ଯଜ୍ଞାଦି ଦ୍ୱାରା ମୁଁ ଯେପରି ସନ୍ତୁଷ୍ଟ ହୁଏ ନାହିଁ ଏଇ ବ୍ରତ ମୋତେ ସେପରି ସନ୍ତୁଷ୍ଟ କରିଥାଏ। ହେ ଧାର୍ମିକ ଶ୍ରେଷ୍ଠ ସମସ୍ତ ପ୍ରକାର ଚେଷ୍ଟା ଦ୍ୱାରା ଏହି ବ୍ରତ ପାଳନ କରିବା କର୍ତ୍ତବ୍ୟ, ଏହାକୁ ସତ୍ୟ ବୋଲି ଜାଣିବ, ଏହା କୌଣସି ମିଥ୍ୟା ନୁହେଁ। ତେଣୁ ଏହି ସକାଳ ଏକାଦଶୀର କେମିତି ଆପଣ କରିବେ ଏହା ମହାତ୍ମା କ'ଣ ନା ପୌଷ ମାସରେ କୃଷ୍ଣପକ୍ଷ ଏକାଦଶୀର ନାମ ହେଉଛି ସକାଳା। ନାଗମାନଙ୍କ ମଧ୍ୟରେ ଯେପରି ଶେଷ ନାଗ, ପକ୍ଷୀଗଣଙ୍କ ମଧ୍ୟରେ ଗରୁଡ଼, ଦେବଗଣଙ୍କ ମଧ୍ୟରେ ନାରାୟଣ, ମନୁଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ଯେପରି ସର୍ବଶ୍ରେଷ୍ଠ, ସେହିପରି ସମସ୍ତ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ହିଁ ସର୍ବଶ୍ରେଷ୍ଠ। ହେ ମହାରାଜ ଯେଉଁମାନେ ଏହି ବ୍ରତ କରନ୍ତି ସେମାନେ ମୋର ଅତିଶୟ ପ୍ରିୟ, ସେମାନେ ଏହି ଜଗତରେ ଧନଲାଭ ଓ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହୁଅନ୍ତି। ନଡ଼ିଆ ଗୁଆ ବୀଜପୂରକ ବାତାବି ଲେମ୍ବୁ ଡାଳିମ୍ବ ଆମଳକି ଲବଙ୍ଗ ବରକୋଳି ଆମ୍ବ ପ୍ରଭୃତି ଫଳ ଓ ଦୀପ ଦୀପ ଦ୍ୱାରା ଦେବଦେବ ବିଷ୍ଣୁଙ୍କର ପୂଜା କରିବ, ନିଶ୍ଚୟ ବୈଷ୍ଣବଙ୍କ ସହିତ ହରିକଥାରେ ଜାଗ୍ରତ ରହିବ। ଏଇଟା ହେଉଛି ବଡ଼ କଥା, ଭଗବାନ କଥା ଶୁଣିବା ହେଉଛି ଏକାଦଶୀର ମୁଖ୍ୟ କ'ଣ ମୁଖ୍ୟ କର୍ତ୍ତବ୍ୟ ହେଉଛି ଭଗବାନ ବିଷୟ ଶ୍ରବଣ କରିବା, ଯେକୌଣସି ବ୍ରତ ହେଉ ନା କାହିଁକି ଭଗବାନଙ୍କର କଥା ଶୁଣିବା ହେଉଛି ସବୁଠାରୁ ଶ୍ରେଷ୍ଠ ବ୍ରତ। ହେ ଯୁଧିଷ୍ଠିର ଯେ ଏକାଗ୍ର ଚିତ୍ତରେ ଗୋଟିଏ ମୁହୂର୍ତ୍ତ ମାତ୍ର ଜାଗ୍ରତ ରୁହେ ତାର ପୁଣ୍ୟ ଅସୀମ ଅଟେ, ଏହି ଜାଗରଣ ତୁଲ୍ୟ ଫଳଦାୟକ କୌଣସି ଯଜ୍ଞ ବା ତୀର୍ଥ ମଧ୍ୟ ନୁହନ୍ତି, ଅନ୍ୟ ସମସ୍ତ ବ୍ରତର ଫଳ ଏହି ଜାଗରଣର ଷୋଡ଼ଶ ଅଂଶର ଏକ ଅଂଶ ସହିତ ସମାନ ନୁହେଁ, ଏକମାତ୍ର ସକାଳ ଏକାଦଶୀର ରାତ୍ରି ଜାଗରଣ ଦ୍ୱାରା ମନୁଷ୍ୟଗଣ ତାହା ପ୍ରାପ୍ତ ହୋଇଥାନ୍ତି। ଏ ଏକାଦଶୀ କେମିତି ଆରମ୍ଭ ହେଲେ ନା ମହିଷ୍ମତୀ ନଗରରେ ଚମ୍ପାବତୀ ନାମ ଏକ ପ୍ରସିଦ୍ଧ କରିଥିଲା, କେଉଁଠି ମହିଷ୍ମତୀ ନଗର, ସେଠାରେ ଥିବା ରାଜସିଂହର ପାଞ୍ଚ ପୁତ୍ର ଥିଲେ, ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଲୁମ୍ପକ ସର୍ବଦା ପରସ୍ତ୍ରୀଗମନ ବେଶ୍ୟାସକ୍ତ ମଦ୍ୟପାନ ପ୍ରଭୃତି ମହାପାପ କାର୍ଯ୍ୟରେ ରତ ରହି ପିତାଙ୍କର ସମସ୍ତ ଧନ ନଷ୍ଟ କରିବାକୁ ଲାଗିଲା। ଅସଦ୍ଭାବପନ୍ନ ଲୁବ୍ଧକ ସବୁ ସମୟ ବ୍ରାହ୍ମଣ ବୈଷ୍ଣବ ଓ ଦେବଗଣଙ୍କ ନିନ୍ଦା କରୁଥିଲା। ମହିଷ୍ମତ ରାଜା ପୁତ୍ର ଏ ପ୍ରକାର ଆଚରଣରେ କ୍ଷୁଦ୍ଧ ହୋଇ ତାଙ୍କୁ ରାଜପଦରୁ ବହିଷ୍କୃତ କରିଦେଲେ। ସ୍ତ୍ରୀ ପୁତ୍ର ପିତା ମାତା ଏବଂ ଆତ୍ମସୁଧନ କର୍ତ୍ତୃପକ୍ଷ ପରିତ୍ୟକ୍ତ ହୋଇ ଲୁବ୍ଧକ ଚିନ୍ତା କରିବାକୁ ଲାଗିଲା, ମୁଁ ବର୍ତ୍ତମାନ କ'ଣ କରିବି, କେଉଁଠାରୁ ଯିବି, ବ୍ୟାଘ୍ର ସିଂହ ସଂକୁଳ ବଣ ହିଁ ମୋ ପକ୍ଷରେ ଉତ୍ତମ ସ୍ଥାନ, କାରଣ ସେଠାରେ ଅବସ୍ଥାନ କଲେ ପାପାଚରଣ ଓ ପିତୃରାଜ୍ୟ ବିନଷ୍ଟ କରିବାର ସୁବିଧା ହେବ। ଏହିପରି ଭାବରେ ସ୍ଥିର ସଂକଳ୍ପ କରି ଏହି ଗହନ ବନରେ ପ୍ରବେଶ କଲା। ଚୋରି ଓ ଦ୍ୱିତ କ୍ରୀଡ଼ାରେ ଅଭିଜ୍ଞ ସେ ସର୍ବଦା ଜୀବ ହତ୍ୟାରେ ରତ ରହିଲା ଏବଂ ତତ୍ ନିକଟବର୍ତ୍ତୀ ନଗର ସମୟରେ ଚୋରି କାର୍ଯ୍ୟ ଆରମ୍ଭ କଲା। ଦିନେ ଦୈବ ଯୋଗରେ ଚୋରି ଅପରାଧରେ ପ୍ରହରୀମାନଙ୍କ ଦ୍ୱାରା ଧରା ପଡ଼ିଲା, ଭାଗ୍ୟକ୍ରମେ ରାଜପୁତ୍ର ବୋଲି ସେହି ଅପରାଧରେ ମୁକ୍ତି ପ୍ରାପ୍ତ ହେଲା। ପୁନର୍ବାରମାନ ପ୍ରତ୍ୟାବର୍ତ୍ତନ କରି ଜୀବ ହତ୍ୟା ଦ୍ୱାରା ଆମିଷ ଓ ବୃକ୍ଷର ଫଳଫଳ ଆଦି ଭକ୍ଷଣ କରି ଦିନ ବିତାଇବାକୁ ଲାଗିଲା। ଏହି ଗଣରେ ବହୁତ ବର୍ଷର ଏକ ଜୀର୍ଣ୍ଣଶୀର୍ଣ୍ଣ ଅଶୁଦ୍ଧ ବୃକ୍ଷ ଥିଲା, ସେଠାରେ ଭଗବାନ ବାସୁଦେବ ବିରାଜମାନ କରିଛନ୍ତି ବୋଲି ବୃକ୍ଷଟି ଦେବତ୍ୱ ପ୍ରାପ୍ତ ହୋଇଥିଲା। ସେହି ବୃକ୍ଷ ନିକଟରେ ପାପ ବୁଦ୍ଧି ଲୁବ୍ଧକ ଅବସ୍ଥାନ କରୁଥିଲା, ଅନନ୍ତର ବହୁତ ଦିନ ପରେ ତାର ପୂର୍ବଜନ୍ମର ପୁଣ୍ୟ ଫଳ ଯୋଗୁଁ ପୁରୁଷ ମାସର ଦଶମୀ ଦିନ ସେ ଏକମାତ୍ର ଫଳ ଭୋଜନରେ ଦିବସ ଅତିବାହିତ କଲା। କିନ୍ତୁ ଏହି ରାତ୍ରିରେ ପ୍ରଚଣ୍ଡ ଶୀତର ପ୍ରକୋପରେ ଅତି ଭୟଙ୍କର ଭାବରେ ଥରି ଥରି ଦୃଷ୍ଟିହୀନ ପାପିଷ୍ଟ ଭଗବାନ ବାସୁଦେବ ଅଧିଷ୍ଠିତ ଥିବା ବୃକ୍ଷ ସଙ୍ଗରେ ବା ନିକଟରେ ବିବସ୍ତ୍ର ଓ ମୃତପାୟ ହୋଇ ଅନିଦ୍ରାରେ ରାତ୍ରି ଯାପନ କଲା। ପରଦିନ ସୂର୍ଯ୍ୟୋଦୟ ହେଲା ପରେ ମଧ୍ୟ ସଂଜ୍ଞାହୀନ ଲୁପ୍ତକ ଚେତନା ଲାଭ କଲା ନାହିଁ। ମଧ୍ୟାହ୍ନରେ ସଂଜ୍ଞା ଲାଭ କରି କୌଣସି ପ୍ରକାର ଛୋଟା ଓ ଲେଙ୍ଗଡ଼ା କରି ପ୍ରଦର୍ଶିତ ଅବସ୍ଥାରେ ବନ ମଧ୍ୟରେ ପ୍ରବେଶ କରି କ୍ଷୁଦା ନିବୃତ୍ତ ନିମନ୍ତେ କିଛି ଫଳ ସଂଗ୍ରହ କଲା। କ୍ଷୁଦା ଓ କୃଷ୍ଣରେ ଅତ୍ୟନ୍ତ କାତର ହୋଇଥିବାରୁ ଜୀବହତ୍ୟା କରିବା ପାଇଁ ଅସମର୍ଥ ହେଲା। ତାପରେ ସେ ଫଳ ଗୁଡ଼ିକ ଆଣି ସେହି ବୃକ୍ଷ ନିକଟରେ ପହଞ୍ଚିଲା। ଏଣେ ସୂର୍ଯ୍ୟଦେବ ଅସ୍ତ ହୋଇଗଲେ। ତାର ଇନ୍ଦ୍ରିୟ ଗୁଡ଼ିକ ବିନା ଆହାର ଓ ପାନ ଯୋଗୁଁ କ୍ରମଶଃ ନିସ୍ତେଜ ହୋଇ ପଡ଼ିଲା। ସେ ଜୀବନ ଚାଲିବା ଭୟରେ ବିତତ୍ରସ୍ତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେହି ସଂଗୃହିତ ଫଳ ସଂଗ୍ରହକୁ ସେହି ଅଶ୍ୱତ୍ଥ ବୃକ୍ଷ ମୂଳରେ ନିବେଦନ ପୂର୍ବକ କହିବାକୁ ଲାଗିଲା, ହେ ପିତା, ମୋର ଗତି କ'ଣ ହେବ? ଲକ୍ଷ୍ମୀପତି ନାରାୟଣ, ଆପଣ ସନ୍ତୁଷ୍ଟ ହୁଅନ୍ତୁ। ଏହିପରି ଭାବରେ ସେ ଅଭୁକ୍ତ ଓ ଅନିଦ୍ରାରେ ସେ ରାତ୍ରି ଯାପନ କଲା। ଶ୍ରୀକୃଷ୍ଣ କହିଲେ, ନିଷ୍ପାପ ଯୁଧିଷ୍ଠିର, ସେହି ପାପିଷ୍ଠର ରାତ୍ରି ଜାଗରଣକୁ ଏକାଦଶୀ ଜାଗରଣ ଓ ଫଳ ଅର୍ପଣକୁ ପୂଜା ବୋଲି ନାରାୟଣ ଗ୍ରହଣ କଲେ। ଦେବଚକ୍ରରେ କୌଣସି ସୌଭାଗ୍ୟବଶତଃ ଲୁବ୍ଧକର ସଫଳ ବ୍ରତଟି ପାଳିତ ହୋଇଗଲା। ଏହି ବୃକ୍ଷରେ ରାତ୍ରି ସମୟରେ ବିଷ୍ଣୁ ଅଧିଷ୍ଠାନ କରନ୍ତି ଓ ସୂର୍ଯ୍ୟୋଦୟରେ ସେଠାରୁ ସେ ପ୍ରସ୍ଥାନ କରନ୍ତି। ଉକ୍ତ ଘଟଣାର ପରଦିନ ପ୍ରାତଃକାଳରେ ବିଷ୍ଣୁଙ୍କ ଗମନ କାଳରେ ଆକାଶରେ ଦୈବବାଣୀ ହେଲା, ହେ ପୁତ୍ର, ତୁମେ ସଫଳାବ୍ରତର ପୁଣ୍ୟ ପ୍ରଭାବରେ ରାଜ୍ୟ ପ୍ରାପ୍ତ ହେବ। ସେହି ଦୈବବାଣୀ ଉଦ୍ଦେଶ୍ୟରେ ଲୁବ୍ଧକ ତାହା ହିଁ ହେଉ କହିବା ମାତ୍ରେ ଦିବ୍ୟ ରୂପ ଲାଭ କଲା। ସେହି ସମୟଠାରୁ ତାର ପାପ ବୁଦ୍ଧି ଦୂରୀଭୂତ ହୋଇ ବୈଷ୍ଣବ ବୁଦ୍ଧି ଉଦୟ ହେଲା। ସେ ପୁନର୍ବାର ନିଷ୍କଣ୍ଟକ ରାଜ୍ୟ ଲାଭ କଲା। 50 ବର୍ଷ ପର୍ଯ୍ୟନ୍ତ ରାଜସୁଖ ଭୋଗ କରି କୃଷ୍ଣଙ୍କ କୃପାରୁ ମନୋଜ୍ଞ ପୁତ୍ର ହସ୍ତରେ ରାଜ୍ୟଭାର ଅର୍ପଣ ପୂର୍ବକ ସନ୍ନ୍ୟାସାଶ୍ରମ ଗ୍ରହଣ କଲା। ତତ୍ପରେ ମୃତ୍ୟୁ ସମୟ ଉପସ୍ଥିତ ହେବାରୁ ସେ ଅଶୋକ ଅଭୟ କୃଷ୍ଣ ସାନ୍ନିଧ୍ୟ ଲାଭ କଲା। ହେ ମହାରାଜ, ଏହିପରି ଭାବରେ ସେ ଉକ୍ତ ସଫଳ ଏକାଦଶୀ ପାଳନ କଲେ ସେ ଜାଗତିକ ସୁଖ ଓ ମୁକ୍ତି ମୋକ୍ଷ ପ୍ରାପ୍ତ ହୁଏ। ଏହି ବ୍ରତ ପ୍ରତି ଯେଉଁମାନେ ଆସକ୍ତ ସେମାନେ ଧନ୍ୟ, ସେମାନଙ୍କ ଜନ୍ମ ସାର୍ଥକ, ସେଥିରେ କୌଣସି ସନ୍ଦେହ ନାହିଁ। ଏହି ବ୍ରତ ମହାତ୍ମା ପାଳନ ଓ ସେବନ କଲେ ମାନବ ରାଜସ୍ୱ ଯଜ୍ଞର ଫଳ ଲାଭ କରିଥାଏ। ଜୟ ସଫଳା ଏକାଦଶୀ କି ହରେ କୃଷ୍ଣ ଆମ ମନ୍ଦିର
ଆମର ବହୁପାତ ଗୀତା ମାରାଥନ ମାସ, ତେଣୁକରି ଏହି ମାସରେ ଗୀତା ଆପଣ ବିତରଣ କରିବେ କିମ୍ବା କାହାକୁ ଦାନ କରିବେ ଆପଣ ନିଶ୍ଚିତ ଭାବେ ପୂର୍ଣ୍ଣ ଲାଭ କରିବେ। ଅଥଚ ଯେଉଁମାନେ ଗୁରୁ ଗ୍ରହଣ କରିଛେ ସେ ଗୁରୁ ବହୁପାତ କୃପାଲାଭ କରିବେ ଏବଂ ଗୁରୁ ଆପଣ ମଧ୍ୟ କୃପା ଦେବେ। ସେ ବହୁପାତ କରନ୍ତି ଡିସେମ୍ବର ମାସ କଥା, ଡିସେମ୍ବର 2ରୁ ଜାନୁଆରୀ 31 ପର୍ଯ୍ୟନ୍ତ ଏଇଟା ଆମର ଗୀତା ମାରାଥନ ମାସ। ପ୍ରଭୁପାଦ ଆମକୁ ଡିକ୍ଲେୟାର କରିଛନ୍ତି, ସମସ୍ତଙ୍କୁ ଜାଣିଛନ୍ତି। ସବୁଠୁ ଅନୁରୋଧ ଯେପରି ଭାବରେ ଆମେ ସତ୍ୟରେ ସବୁଦିନ ପସନ୍ଦ ପାଉଛେ, କିଛି ଆମର ଅନ୍ୟ କିଛି କାର୍ଯ୍ୟ କରୁଛେ, ତା ସାଙ୍ଗେ ସାଙ୍ଗେ ଆପଣ କାର୍ଯ୍ୟ ରଖନ୍ତୁ। ସମସ୍ତେ ଖଣ୍ଡେ ଗୀତା ନେଇକି ଦାନ କରନ୍ତୁ କିମ୍ବା ଗୀତା ନେଇ ଘରେ ରଖନ୍ତୁ। ସମସ୍ତେ ଗୀତା ଖଣ୍ଡ ନେଲେ ବହୁତ ଭଲ ହୁଅନ୍ତା, ମୋର ଅନୁରୋଧ ବହୁତ ସମସ୍ତେ ଗୀତା ଖଣ୍ଡ ନେବେ ଏବଂ ଗୀତା ନେଇକି ଆପଣ କାହାକୁ ଗରିବ ଲୋକ ହଉ କି ବ୍ରାହ୍ମଣ ଗରିବ ବ୍ରାହ୍ମଣ ହଉ କାହାକୁ ପ୍ରଦାନ କରନ୍ତୁ କି ନିଜେ ପାଠ କରନ୍ତୁ। ଏଇଟା ହେଉଛି ମୋର ଅନୁରୋଧ ଆଜି ପ୍ରଭୁପାଦଙ୍କ କୃପା କରିବା ପାଇଁ। ଏଇଟା ହେଉଛି ଆମର ଗୋଟେ ସୁଯୋଗ ଆମେ ଚାହୁଁଛୁ। ତାପରେ ଆମେ ଆମର ଆଜି ଗୋପନ ନେବେ, ଗୋପନ ନେଇକି ପ୍ରସାଦ ପାଇବେ। ଏବେ ଆର୍ଥିକ କେତେ ହବ, ଆର୍ଥିକ କେତେ ଆଉ ପ୍ରସାଦ। ତାପରେ ଆମର ଆସନ୍ତା 20 ତାରିଖ ଶନିବାର ଦିନ ଆମର କାର୍ଡରେ ଶିବାନନ୍ଦ ସେନଙ୍କ ପ୍ରମୁଖ ଘରେ ଗୋଟେ ପ୍ରୋଗ୍ରାମ ଅଛି, ଏଥିରେ ଚତୁର୍ଦ୍ଦେବ ମହାରାଜା ଆସିଯିବେ, କଥା କୀର୍ତ୍ତନ କରିବେ ଏବଂ ତାଙ୍କ ଶିଷ୍ୟମାନଙ୍କ ସହିତ ଶିକ୍ଷାମାନଙ୍କ ସହିତ ଆଉ ସମସ୍ତଙ୍କୁ ସେ ନିମନ୍ତ୍ରଣ କରୁଛନ୍ତି। ସମସ୍ତେ ଏଇ ମହୋତ୍ସବରେ ଶସ୍ୟ କରି ଉପସ୍ଥିତ ହେଇ କଥା କରି ଶ୍ରବଣ କରିବେ, ପ୍ରସାଦ ଲାଭ କରିବେ। ହରେ କୃଷ୍ଣ। ଟାଇମ୍ 10ଟା ହେଉଛି, ଟାଇମ୍ 10ଟା ଜାଗାରେ କେଉଁ କଲେଜ?
ମୋହନ
କଲେଜ। ମୋହନ କଲେଜ ଆପଣ ପଚାରିବେ, ମୋହନ କଲେଜ ଆପଣ ଯାଇ ପହଞ୍ଚିବେ, ପ୍ରସାଦ ହେଇଛି।
ଥାର୍ଡ ସଣ୍ଡେ
ରହୁଛି 21 ତାରିଖ আমার দ্বিজন কথা কীর্তন করিবে তথা চৈতন্য মহারাজ কথা কীর্তন করিবে এবং ভক্ত কিছু কষ্ট কথা কীর্তন করিবে দ্বিজন কথা কীর্তন করিবে সমস্ত অনুরোধ সমস্ত সেদিন উপস্থিত রয়েছে।